वासुदेवाय।
ओम नमो भगवते वासुदेवाय।
श्रीमद्भागवतम दशम स्कंद सतैश मध्य आम श्रवण करथले कि भली इंद्रदेव स्तुति करछन्दि विशेष करी प्रभुंकर सम्मुखरे निजर अंतर जो भाव ताकु स्पष्ट करछन्दि। कापट्यता जहाँ विश्वनाथ चक्रवर्ती ठाकुर खाली टीकाराम शुणुले अंतर्जामी भगवान कृष्ण तो सर्वतो पाणिपादम सर्वतो तत्सर्वतो विशिरो मुखम सर्वतो सृष्टिमान लोकम सर्वम आवृत तिष्ठति भगवान गीतार कह सब चक्षु अच्छी कर्ण अच्छी सब हस्त अच्छी पद अच्छी सर्वतो पाणिपादम पाणी और पादम सर्वत्र तार तो सब जीव अंतर से परमात्मा रूप से रही कहीं जाणी ना गोटे वस्तु कही ना जो कहीं जाणी ना गोटे विषय किसी ना आम जहाँ करूचे कहीं जानती ना आम भावना कहीं जानती ना ये हम सब संसार मूर्ख जी कहीं था जो मैंने भावन रुंती पंडित पंडित नुह कि मूर्ख मूर्ख नुहे यही मान कि प्रकृत मूर्ख कहब आईटा जो जाणी तक पंडित बोली कह जो अंतर्जामी मो हृदय भितर अच्छा सब प्रतिक्षण जानुछन्ति मोर भावना को से ही पंडित आ से ही मूर्ख सबकि जापार थाए कि जदि जानुछि जे मोर अंतर भावना को भगवान जानिपार ना भगवान कहते कल सुनते चतुर्पादशी भाव रचना करुछन्ति मयेदम भगवत गोष्ठम नासाय सार वायु नासाय नासाय सार वायु ये गोष्ठ को मुहि नष्ट करदेली ब्रज को वायु मान द्वारा प्रलय कालीन वायु मान द्वारा नष्ट कर इंद्र कहीं निजे मानुछंती से आशंका करुछंती काले कृष्ण से अंतर्जामी ना पाखे कपट करवाटा ठीक नुहे कारण व्यक्त कर आम कि जिन व्यक्त करुचे किसी जिन व्यक्त करूने व्यक्त आम जहाँ बाहर व्यक्त करुचे जहाँ बाहर व्यक्त करूने ताकि संपर्क ना परमात्मा परमात्मा कितना व्यक्त नक जानते व्यक्त कले भी जानते बहुत जिन भूल कले भी भूल जिते हिसाब से करसेंटा से हिसाब से कहूने से भगवान भी जानते क्षमा हिसाब से नि आम अन्य जन गोटे पासीपाई करदे ता प्रति आम जो घृण्य मनोभाव रही जिभली भाव आम व्यवहार करे आम क्षमा मागि जिते सी व्यक्ति खुशी हो जाए सी लोकटी हाँ भूल होता झगड़ा होता जहाँ मिसीगले कि परमात्मा जानी जे आम प्रति के भाव मनोभाव रखीचे क्यों परसेंटेज क्यों के शतकड़ा के भाग आम गभर आघात कर जाना ना कौन जिन भक्ति जीवन भक्ति जगत में कौन जिन बाह्य जिन किसी कार्य कैना बाह्य जिन जो मैंने रही प्रतारणा पड़ जाए सब भितर जिन सब सब अंतर्जामी कृष्ण सब जानते इंद्र भगवान कहते ठीक तुम मत यदि भावुच तुम्हें मोर नष्ट तुम्हें सब किसी कर स्तुति कर नष्ट किए ना प्रलय कालीन मेघ मान तुम्हें जा मेघ मान को दंड दि मेघवान कल नहीं प्रभु मो आदेश मेघवान कार्य कर रचना कले सत्य विनैव त्वद आज्ञा दृष्टा मे घमत ब्रजम ब्रजम अधिकम जद कदर्थयन्ति स्म तदी मे त्वया दंडनीय इति पवित्र भर्सनम आशंक्य तुम बिना अनुमति रे कृष्ण जानते इंद्र अनुमति देखते कृष्ण कहते इंद्र तुम बिना अनुमति मेघ मान आसी कौन कर मोर ब्रज को कदर्थ कर नष्ट कर तुम्हें जाओ से मेघ को दंड दि तुम इंद्र जान दे कपटा तो करी मत भर्सना टा मिल मृदु भर्सना मत मिल कपट ये लिखिले पवित्र भर्सना पवित्र भर्सना सनास भगवान तो क्या अपवित्र भर्सना करेंगे पवित्र भर्सना ईर्षा द्वेष न था ସାଧୁମାନେ ଯାହାକୁ ଭର୍ସନା କରନ୍ତି, ଗାଳି ଗୋଲଜ ଦିଅନ୍ତି, ସେଥିରେ ଗୋଟେ ତାଙ୍କର ଈର୍ଷାଦ୍ୱେଷ ନଥାଏ, ଗୋଟେ ପବିତ୍ର ଭାବନାରେ ଏ ଲୋକ ପିଲାଟା ଏମିତି କାହିଁ ଭୁଲ କରୁଛି, ଏଇଟା ଗୋଟେ ସୁଧୁରୀ ଯାଉ, ଏହାର ଗୋଟେ ଭଲ ଭାବନା ହଉ, ଈର୍ଷାଦ୍ୱେଷରେ ନୁହେଁ। पवित्र भर्सना असंख्यम हंत हंत अस्मिन अंतर्जामी कपटम न घट्यते इति विमुष्य इति विमुष्य सुचेष्टितम यथार्थमे बाह। जहा जहा करी सब भगवान कर कहदे मुमि क्रोध कली केमती डाकिली क्या प्रलयंकारी सांवर्तक मेघ को वायु को मुमि डाकिली सब कहीदेवी कारण अंतर्जामी पाखे कपट करा कि आवश्यक भगवान पाखे कपट कौन कर କପଟତା ଆଉ ଭକ୍ତି ଇଏ ହେଉଛି ସମ୍ପୂର୍ଣ୍ଣ ଯେମିତି ଆଲୋକ ଆଉ ଅନ୍ଧକାର ଦୁଇଟା। ଯଦି କେହି ବି ଭଗବାନଙ୍କର ମୁଖ ଦେଖିବାକୁ ଚାହେଁ ତ ହୃଦୟ ଭିତରେ କାମ କ୍ରୋଧ ଏସବୁ ଗୁଣ ରହିଲେ ଯେତେ ଜୀବର ନଷ୍ଟ ନ ହୁଏ ଭକ୍ତି, କପଟତା କ'ଣ କରେ? ଭକ୍ତି ବି ଯୋଗୁଁ ଟୋଟାଲ ଅଙ୍କୁରିତ ଉଦ୍ଗମ କରିବାକୁ ଦବ ନା, ଅଭିମାନ ବଢେଇ ବଢିକା ନବ, କାମୀ ଅନୁତାପ କରେ, କ୍ରୋଧି ଅନୁତାପ କରେ, ଅଲଗା ଯୋଉ ଅବଗୁଣ ରହିଛି ସେଥିରେ ସବୁବେଳେ ସେ ଅନୁତାପ ରହିଛି, ଜଣାପଡ଼ୁଛି ସେ ବହୁତ ଦମ୍ଭରେ କଥାବାର୍ତ୍ତା କରୁ ଯାହା କରୁ, କିନ୍ତୁ ସେ ଅନୁତାପ ଭିତରେ କାନ୍ଦୁଛି କାରଣ ସେ ଜାଣି ତା ଦୋଷଟା, କାରଣ ଏସବୁ ଯୋଉ ଗୁଣ ରହିଛି ଇଏ କାହାକୁ ସୁଖ ଦିଅନ୍ତିନି ନା, କାହାକୁ ସୁଖ ଦିଅନ୍ତିନି। ଯେମିତି ନିଜ ଉଠୁ କାମଡ଼ ଦେବେ, କାମଡ଼ ଦେଲେ କ'ଣ ହବ? କିଛି ନା ଆମେ କରିପାରିବାନି, କିନ୍ତୁ କଷ୍ଟଟା କାହାକୁ ଭୋଗିବାକୁ ପଡ଼େ ସେଟା, ଯେ ହୃଦୟ ଭିତରେ ଯୋଉ ଦୋଷ ଗୁଡ଼ାକ ରହିଛି ଏଇଟା ସିନା କିଛି ଆମେ କରିପାରିବାନି, କିନ୍ତୁ କଷ୍ଟ ଦେଉଛି ନା ଆଉ, କିନ୍ତୁ କହିପାରିବାନି ନିଜ ଉଠୁ ନିଜ ହାତ କାମ ଦେଲା କାହାକୁ କହିବା, ସେଟା କାମ କ୍ରୋଧଟା ଜୀବ ହୃଦୟ ଥିଲେ ବି ସେ ଅନୁତାପ କରିବ, କାରଣ ଏଇଟା କିନ୍ତୁ କପଟତା କେବେ କାହା ଗୋଟେ ଜୀବକୁ ତା ସ୍ୱରୂପ ସ୍ଥିତି ଜଣାଇବନି, ସେ ସବୁବେଳେ ଭାବେ ମୁଁ ହେଉଛି ଠିକ। ସେଥିରେ ଭକ୍ତ ଠାକୁର ଲେଖିଲେ କପଟ ହୋଇଲେ ଦୂର ପ୍ରବେଶ ପ୍ରେମର ପୁର ଜୀବର ହୃଦୟ ଧନ୍ୟ କରେ, ଅତଏବ ପ୍ରେମ ଧନ ଅତଏବ ବହୁ ଯତ୍ନେ ଆଣିବାର ପ୍ରେମ ରତ୍ନେ କପଟ ରାଖ ବହୁ ଦୂରେ, ବହୁ ଦୂରରେ ରଖ ତାକୁ, ପାଖକୁ ପୁରାଉନି। ଯେଉଁମାନଙ୍କର ହୃଦୟରେ କାପଟ୍ୟତା ରହିଛି ସେବାର କୋଉ କପଟ ତାର କୋଉ କେଉଁ ଗୁଣରେ ବି ତ ଆମର ଆମର ପରମାର୍ଥର ଲାଭରେ ଲାଗିବନି, କପଟର କେବେ ଉଦ୍ଧାର ନାହିଁ। ଭକ୍ତି ଠାକୁର ସେ ଗପ ସେ ଉପଦେଶା ମୁଖ୍ୟ ଉପଦେଶା ମୁଖ୍ୟ ସେଇଟା କହୁଛନ୍ତି, ଗୁରୁଦେବ ସେ କଥା କହୁଛନ୍ତି, ଦୁଇ ବନ୍ଧୁ ଥିବେ, ଗୋଟେ କପଟଟା ଆଉ ଗୋଟେ ସରଳଟା, ଡାକିବ ତାକୁ ଆସନା ଯିବା ଟିକେ ସାଧୁ ପାଖକୁ। ମୁଁ ଗୁରୁଦେବ ଗୋଟେ ପ୍ରଶ୍ନ ପଚାରିଥିଲି, ନୂଆ ଭକ୍ତ ଥିଲାବେଳେ ମତେ ଭଲ ଲାଗିନି, ମତେ ଡୁପ୍ଲିକେସନ୍ ନେଚର ଭଲ ଲାଗିନି, ମୋର ଛୋଟ ବେଳର ଆଦତ ମୋତେ ସବୁଠୁ କେହି ଘୃଣ୍ୟ ଆଉ ଶତ୍ରୁ ଥାନ୍ତି ଏ ଡୁପ୍ଲିକେସ ଲୋକମାନେ, ସେମାନେ ଦେଖିଲା ପରେ ମୋର ମୁଣ୍ଡ ଉପରେ କାମ କରେନି। ମନୁଷ୍ୟ ନା ତୁମେ ପଶୁପକ୍ଷୀ ଜନ୍ୟର ମନ ରହିବା ଦରକାର, ତୁମେ କପଟ କାହିଁ କରୁଛ? ସେଥିରେ ମୁଁ ଭଲ ପାଉଛି ଭଲ ପାଉନି, ତୁମେ କେବେ ତିଳକ ଲଗାଅନି, ବୈଷ୍ଣବ ତୁମେ କେବେ ହେଇପାରିବନି। ଆମେ କପଟତା ବହୁତ ଭକ୍ତିର ପୂର୍ଣ୍ଣ ବିରୋଧ ଜିନିଷ। ମୁଁ ଗୁରୁଦେବଙ୍କୁ ପଚାରିଲି ଥରେ, କାରଣ ମତେ ବହୁତ ରାଗ ଲାଗେ ଏଇ କପଟ ଲୋକମାନଙ୍କୁ ଦେଖିଲା ମାନେ, ମୋର ଛୋଟ ପିଲାବେଳେ କାରଣ ଡୁପ୍ଲିକେସନ୍ ନେଚରଟା ପରେ ଗୋଟେ ଅଫେନ୍ସ ପ୍ରଭୁପାତ ଲେଖୁଛନ୍ତି, ଦିସ୍ ଅଫେନ୍ସ ଟୁୱାର୍ଡସ୍ ଡିଭୋସନାଲ ସର୍ଭିସ, ଯୋଉ କନିଂ ନେଚରଟା ଏଇଟା ଭକ୍ତି ପ୍ରତି ଆମେ କହୁଛୁ କ'ଣ, ଏଇଟା ପ୍ରଭୁପାତ ଲେଖୁଛନ୍ତି ଏଇଟା ହେଉଛି ଅପରାଧ, ତାଙ୍କ କୋର୍ସରେ ମୁଁ ଦେଖୁଥିଲି ପ୍ରିପେୟାର କରୁଛି ପ୍ରଭୁପାତ ଲେଖିଛନ୍ତି, ଏଇଟା ଗୋଟେ ଅଫେନ୍ସ, ସେ ଅନ୍ତର୍ଜାମିନ ତାଙ୍କ ଦ୍ୱାରା କପଟ କ'ଣ କରିବା? ମୁଁ ଗୁରୁଦେବଙ୍କ ସହିତ ପଚାରିଲି, ମୁଁ ଆଜ୍ଞା ଏତେ କପଟ ଲୋକ ଗୁଡ଼ା କାହିଁ ମୁଠୁ ଆସୁଛନ୍ତି? କନିକ ଲୋକ ମୁଁ ବହୁତ ଘୃଣା କରେ, କପଟ ଲୋକ ଗୁଡ଼ା ମୁଁ ବହୁତ ଘୃଣା କରେ, ମୋର ତ ଏଇଟା ସ୍ୱଭାବ। ଗୁରୁଦେବ କହିଲେ, ଆରେ ଭଗବାନ ସବୁ କପଟ ଲୋକ ସାଧୁ ପାଖକୁ ପଠେଇବେ, ମୁଁ କାହିଁ ସେମାନେ କାହିଁ ଆସୁଛନ୍ତି? ତାଙ୍କୁ ଉଦ୍ଧାର କରି ତାଙ୍କୁ ଭଗବାନ ଉଦ୍ଧାର କରିପାରିବେନି, ଆଉ ଭଗବାନ ତାଙ୍କ ମୁଖ ବି ଚାହିଁବେନି, କପଟ ଲୋକଟା ଭଗବାନ ଚାହିଁବେ କି? ଭଗବାନ ସେ ଅନ୍ତର୍ଯ୍ୟାମୀ ଜାଣିଦେବେ ଲୋକଟା ଏତେ କପଟତା, ଦେଖୁନି କପଟ ପ୍ରମାଣ ଦେଇଦେଲେ ଦୁର୍ଯ୍ୟୋଧନ ଖାଇଲି କି ଭଗବାନ ତା ଗ୍ରହଣ କଲେନି, ସେ କେତେ ପ୍ରକାର ଆଉ ରିଲେସନ୍ସିପ୍ ଥାଇକି ବି ସମ୍ମତି ହେଇକି ବି ଗ୍ରହଣ କଲେନି, ପୁରା ଅଫେନ୍ସ ପ୍ରବାଦ ଲେଖିଥିଲେ, କପଟ ଜିନିଷଟା ଭଗବାନଙ୍କର ଗୋଟେ ଅପରାଧ ବୃତ୍ତି ଭଗବାନ ଚାହିଁବେନି ଆଉ, ତା ସେ ଜୀବନ ପୁଣି ଉଦ୍ଧାର କେମିତି ହବ? ସେଥିପାଇଁ ଭଗବାନଙ୍କର ନା, ଗୁରୁଦେବ କହିଲେ ସେଥିପାଇଁ ଭଗବାନ ସବୁ କପଟ ଗୁଡ଼ାକୁ ସାଧୁ ପାଖକୁ ଉଠେ, ଆଉ ତାଙ୍କୁ କିଏ ଉଦ୍ଧାର କରିବ? ସାଧୁ କେମିତି ଉଦ୍ଧାର କରିବ? ସେ ତାକୁ ସବୁ ପ୍ରକାର ସାହାଯ୍ୟ କରି ସହାନୁଭୂତି କରି ସବୁ ପ୍ରକାର ହରି କଥା ଦ୍ୱାରା ସେବା ଦ୍ୱାରା ତାକୁ ପୋଷଣ କରିକି ସବୁ କରି ତାକୁ ରଖିବ, କିନ୍ତୁ ତାର ଗୋଟିଏ ଜିନିଷରେ ଯଦି ସେ ସାଧୁ ପାଖରେ କପଟି ଗଲା ସରିଗଲା, ଆଉ ନାହିଁ ଆଉ ତାକୁ ରକ୍ଷା କରିପାରିବ। କପଟ ତୁମେ ସଂସାର କରିଦେଲ ତୁମର ଚାନ୍ସ ଅଛି, ଭଗବାନ ପାଖରେ କରିଦେଲ ଚାନ୍ସ ଅଛି, ସାଧୁ ପାଖରେ କପଟି ଗଲା ସରିଗଲା ତୁମର, ଆଉ ତୁମ ମୁଖ କି ଚାହିଁବେନି। କପଟଟା ବହୁତ ବଡ ଅଫେନ୍ସ, ସେଟା ପ୍ରଭୁ କହୁଛନ୍ତି ଗୋଟେ ଅପରାଧ। ଆସି ଗଙ୍ଗା କଥା କୁହନ୍ତିନି, ଗଙ୍ଗା ପାର, ଏ ସଂସାର ପାର କେମିତି ହବ, ଗଙ୍ଗାରେ ପାର ହେଇକି ଯିବା ଆଉ। ତାକୁ ସବୁବେଳେ କହିବେ ଆସନା ଭାଇ ଟିକେ ଯିବ ସାଧୁସଙ୍ଗ, ଇଏ ଭକ୍ତଟା ସେ ଅଭକ୍ତଟା, ନା ନା ସବୁବେଳେ ବାହାନା କରିବ, ଆମ ଘର କାମ ସରିନି, ମୋ ଧାନ ପିଟା ସରିନି, ମୋର ଝିଅ ବାହାର ସରିଲା, ଲୋନ୍ ଅଛି, ସବୁବେଳେ ଗୋଟେ ବାହାର କରିବ, ଏଣେ ମନା କରିଦେବ, ସେଣେ ଦେଖିଲା ନାଟ, ତମେ ସେ ଦେଖିବାକୁ ଯିବ। ଇଏ ସେଠୁ ଜାଣିଲା କହିଲା ଏ ନାଟକୁ ଭଲ ପାଉଛି, ଆଉ ତାକୁ ମିଛରେ କହିଲା, କହିଲା ଭାଇ ସେପଟରେ ଗୋଟେ ଭଲ ନାଟ ବାଟି ପଡ଼ିଛି, ଆସୁ ନାଟ ଦେଖିବାକୁ ଯିବା। ସେଇଟା କପଟଟା ଧରିଦେବନି, କପଟଟା ଭାରି ଦ୍ରୁତ ନା, ଏ ଦ୍ରୁତ ଯୋଉ ଦ୍ରୁତ ଲୋକମାନେ ଯାହା ଜୀବନରେ କରିବେ ସବୁବେଳେ ମନେ ରଖିଥିବ ଗୋଟେ ଫାଉଣ୍ଡେସନ ଲେସ୍ ବେସ୍ ଲେସ୍ ତାଙ୍କର ଆଫର୍ଟ, ମାନେ ଦେଖା ହେଉଥିବ ବହୁତ ବଡ଼ ଜିନିଷ, ଡୁପ୍ଲିସିୟସ୍ ଲୋକ ନା, ତାଙ୍କ ବେଷ୍ଟଟା ନାହିଁ, କେତେବେଳେ ଭୁଷୁଡ଼ିବ ନାହିଁ ହିସାବ ପତ୍ର ନାହିଁ। ଯାହା ଯେତିକି ଆମେ ଯେତିକି ବାଟେ ଯିବା ଯିବା, ସରଳତାରେ ଯିବା ଦରକାର। ପଶୁପକ୍ଷୀ ଜନ୍ମ ପାଇଲେ ବି ସରଳତାରେ ଭଗବାନ ଉଦ୍ଧାର କରିବେ, ନରକକୁ ଗଲେ ବି ଉଦ୍ଧାର କରିବେ। କାପଟେ ତା ଭଲ ଜିନିଷ ନାହିଁ, ଗୋଟେ ଦମ୍ଭତା ନା, କାପଟେ ତା କ'ଣ କରିବ, ଗୋଟେ ବାହାରେ ଅନ୍ତର ଦମ୍ଭ ସୃଷ୍ଟି କରିବା, ବାହାର ଲୋକ ପାଖରୁ ସମ୍ମାନ ଆଦାୟ କରିବା। ଆଉ ସିଏ ତ ତାକୁ ଯେତେ ଡାକିଲା ଗଲାନି, ନାଟ ତାମସା ନାଁ କହିଲା, କହିଲା ଭାଇ ନାଟ ପାଟି ପଡ଼ିଛି, ସେ ନାଟକୁ ଭଲ ପାଏ, ସେ ନାଟ ପାଟି ଯିଏ ପଡ଼ିଛି, ସେ ନାଟ ପାଟିର ଲକ୍ଷଣ ଜାଣିନଥିବ, ସିଏ କ'ଣ କ'ଣ ହେଲେ କେମିତି କ'ଣ, ହେଲେ ଇଏ ତ ନାଟକ କଥା କହିନି, କ'ଣ ଆଜି କହିଲେନି, ଆସିଲା ଗଙ୍ଗା ପାଖକୁ, ଆଉ ଗଙ୍ଗା ପାଖକୁ ଆସି ଡଙ୍ଗାରେ ବସିବା ପୂର୍ବରୁ ଦେଖିଲା, କାହିଁ ସେ ଜାଣିଦବ ନାଟ ପାଟି ହେଲେ ଏତେ ଲୋକ ଯାଆନ୍ତି, କାହିଁ ମୋ ସାଙ୍ଗ ଆସିନି, ଇଏ ଆସିନି, କପଟଟା କପଟର ବୁଦ୍ଧି ବହୁତ, କପଟର ପଣ୍ଡିତ ମୂର୍ଖ ସହିତ କିଛି ସମ୍ପର୍କ ନାହିଁ, ମନେ ରଖିଥିବ, କପଟି ପଣ୍ଡିତ କି ମୂର୍ଖ ସହିତ ସମ୍ପର୍କ ନାହିଁ, ମୂର୍ଖ ଗୁଡା ପାଠ ପଢୁନଥିବେ ସେ କେତେ କପଟି ମାନେ ତୁମକୁ ବୁଦ୍ଧି ଶିଖିକି ପଣ୍ଡିତ ମାନଙ୍କୁ ଛାଡ଼ିଦେବେ, କପଟ ତାର ବିଷଟା ରହିଛି ଦେହର ମୁଣ୍ଡରୁ ସର୍ପର ବିଷଟା କୋଉଠି ରହିଛି, ବୃଷିକଶ୍ଚୁ ସେ ଦେଖିଲେ ବୃଷିକଶ୍ଚୁ ପୁଛମ ବିଷମ, ବିଛାର ବିଷଟା କୋଉଠି, ତା ପଛରେ ନା, ଆଉ ସର୍ପର କୋଉଠି, ଆଗ ଦାନ୍ତରେ, ଦୁର୍ଜନ ସର୍ବାଙ୍ଗ ବିଷମ, ସେ ଦେଖିଲେ ଦୁର୍ଜନ ଲୋକର ସବୁଆଡେ ବିଷ ଅଛି, କେତେବେଳେ କଣ ମାରିବ ତୁମ ହିସାବ ପତ୍ର ନାହିଁ, ସେଥିପାଇଁ ଛୋଟ ବେଳେ ପଢ଼ୁନଥିଲୁ ଦୁର୍ଜନ ସଙ୍ଗେ କଲେ ବାସ ଘଟିବ ଜାଣ ସର୍ବନାଶ, ଦେଖିଲେ ସବୁଟା କପଟ ଲୋକର ତାଙ୍କ ସବୁଆଡେ ବିଷ ଅଛି, ତୁମ ସାରା ବନ୍ତା କରି କେତେବେଳେ ତୁମକୁ ଫସେଇ ଦେବେ ହିସାବ ପତ୍ର ନାହିଁ, ଗୋଟେ ଓଡ଼ିଆ ରୋଡ଼ ନାହିଁ, ଗଛରେ ପାଣି ଦେଉଥିବେ ତଳେ ଚେରି କାଟୁଥିବେ, ଗୋଟେ ଅଫେନ୍ସିଭ ଜିନିଷ। କାରଣ ଆମେ ଯେ ମାୟାବାଦୀ ହେଇପାରିବେନି, ସମସ୍ତଙ୍କୁ ଭଲ ପାଇବା ଏଇଟା ସମ୍ଭବ ନୁହେଁ, ସମସ୍ତଙ୍କୁ ଭଲ ପାଇପାରିବନି କାହିଁ, କାହିଁକି ଆମେ ଜଗତକୁ ଆସୁଛେ, ସରଧାରଣ କରିଛେ, ଆମେ କ'ଣ ପ୍ରେମ ପାଇଗଲେଣି କି, ପ୍ରେମ ପାଇବା ଲୋକ ବି ଅଲଗା କରି ରଖିଛନ୍ତି, ଯେ ପ୍ରେମ ପାଇଛନ୍ତି ବି ସେ ବି ଦ୍ୱେଷ କରନ୍ତିନି ସାଧାରଣ ଲୋକଙ୍କୁ, କର୍ମୀଙ୍କୁ, ଜ୍ଞାନୀଙ୍କୁ, ନାରଦ ଦାସ କ'ଣ ଲାଗିଲେ କର୍ମୀ ଜ୍ଞାନୀ ପରିହରୀ, କର୍ମୀ ଜ୍ଞାନୀକି ପରିହର କର, ସେ ତ ରାଧାକୃଷ୍ଣ ପ୍ରେମ କଥା ରଖୁଛନ୍ତି, ପ୍ରେମ ହେଉଛନ୍ତି ଦେଖିଲେ କର୍ମୀ ଜ୍ଞାନୀ ଗୁଣି ଅଲଗା ରଖିଲେ, ଦ୍ୱେଷରେ ନୁହେଁ, ଅନ୍ତର ଭିତରେ ଦ୍ୱେଷଟା ଅଲଗା, ଡିଷ୍ଟାନ୍ସମେଣ୍ଟ ଏଇଟା ଅଲଗା, କିନ୍ତୁ ସାଧାରଣ ଏ ବୈଷ୍ଣବ ଜଗତରେ ଆମର ଭକ୍ତ ଜଗତରେ କ'ଣ ହେଉଛି, ଆମେ ତା ସାଙ୍ଗେ ବିଷୟରେ ମାନେ ସେ କ'ଣ ଭାବିବେ ମୋତେ ଇଏ ଭଲ ପାଉନି, ନାଇଁ 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 ମୋର ଭକ୍ତିରେ କେଉଁଟା ସହାୟକ, ଆମର ଏଠି ଫ୍ରେଣ୍ଡସିପ୍ ମାନେ କେବଳ ସେବ୍ୟ ସେବକକୁ ନେଇ ବନ୍ଧୁତ୍ୱ, ଅଲଗା ଗୋଟେ କୌଣସି ଫ୍ରେଣ୍ଡସିପ୍, ଏଇଟା କଲେଜ ନୁହେଁ, ସ୍କୁଲ ନୁହେଁ, ହଷ୍ଟେଲ ନୁହେଁ, ଯେଉଁଥିରେ ସେବାର ପରିପାଟି ନେଇ ଆମେ ଭଗବାନଙ୍କର ସେବା ଏକ ମନରେ ଏକ ଯାହା କୁହନ୍ତୁ ବିଚାରଧାରାରେ ଆଗେଇ ପାରିବା, ସେଠି ମିଶିଲା ମନ, ସେ କିଏ ବି ହେଇପାରେ, ସେଥିରେ ଯେତେବେଳେ ସୋସାଇଟି ପ୍ରଭୁପାତ କରିଥିଲେ ସେ ଜାଣିନଥିଲେ ମୋର ଶିଷ୍ୟମାନେ ଏମିତି ଶିଷ୍ୟ ଗ୍ରହଣ କରିବେ, ପ୍ରଭୁପାତ ଅର୍ଡର ଦେଇଛନ୍ତି ନା ସବୁ, ସେ ଜାଣିନଥିଲେ ଏଇଭଳିଆ କେତେ ଭବିଷ୍ୟତରେ ଭକ୍ତମାନେ ସବୁ ଆସିବେ, ସେ କେଉଁ ଭିଜନକୁ ଦେଖି କରିଥିଲେ, ସେ କହିଥିଲେ କାମ ଆମ ଭିତରେ ଏମିତି ଏ ଯେଉଁ ଗୁରୁ ଭାଇକି ନେଇକି ବା ଅଲଗା ଅଲଗା ମହାରାଜ ଡିସାଇପଲ୍ ନେଇକି ଯେଉଁ ଫିଲିଙ୍ଗସ୍ଟା ସେ କ'ଣ ଜାଣିନଥିଲେ, ଆଚାର୍ଯ୍ୟ ଜାଣିନାହାନ୍ତି ଆଚାର୍ଯ୍ୟମାନଙ୍କର ଉଦ୍ଦେଶ୍ୟଟା ଏଇଟା ନୁହେଁ, ଯେ ସମସ୍ତେ ଏଇ ସେବ୍ୟ ସେବକ ସମ୍ପର୍କରେ ବାନ୍ଧି ହେଇକି ରୁହନ୍ତୁ, ଯେତେ ପ୍ରକାର ଅଦର ଡିଜାୟର୍ସ ଯେଉଁ ଅନ୍ୟ କାମନା ଅନ୍ୟ ଭାବନା ଯେତେ ସବୁ ଆରେଜ୍ ହେଉଛି ଏଇ ଯେଉଁ କଳି ଯୁଗରେ, ତାର କାରଣଟା ରହୁଛି କ'ଣ, ସେକେଣ୍ଡ ଡିଜାୟର କିଛି ରହୁଛି, ଦ୍ୱିତୀୟ ଅଭିନାଶ କିଛି ରହିବ, ଆଉ ଦ୍ୱିତୀୟ ଅଭିନାଶର ବ୍ୟକ୍ତି ଅଧିକାର ରହିବେ, ତୁମେ ସେଠି ସେବା କରିବା ଏଇଟା କଷ୍ଟ ହେଇଯିବ, ତୁମେ ତୁମେ ଚାହୁଁଛ ସେବା କରିବା ପାଇଁ, ସେ ତୁମେ କ'ଣ କରିବାକୁ ପଡ଼ିବ, ତୁମେ ଭଗବାନ ପ୍ରାର୍ଥନା କରିବାକୁ ପଡ଼ିବ, ତୁମେ ଆରେଞ୍ଜମେଣ୍ଟ ଆସିବ, ପ୍ରଭୁ ବି ଚାହୁଁଥିଲେ। ଯେ କେମିତି ମୁଁ ରହିକି ମୂଳମଠରେ ମୁଁ ସେବା କରିବି ଭଲ ମନ୍ଦ କରିବି ସବୁ ଚାହୁଁଥିଲେ, ସେ ଦେଖିଲେ ନା ହେଇପାରିବେ। ପ୍ରଭୁର ପ୍ରାର୍ଥନା କରି ତାଙ୍କ ବ୍ୟବସ୍ଥା ଆସିଲା। ସେ ଆଜି ଲକ୍ଷ ଲକ୍ଷ କୋଟି ଲକ୍ଷରେ କୋଟି କୋଟି ଯୁବକୁ ଆଶ୍ରୟ ଦେଉଛନ୍ତି। ଝିଅ ପାଇଁ ସବୁବେଳେ ବ୍ୟବସ୍ଥା ଅଛି, କିନ୍ତୁ ସବୁବେଳେ ମନେ ରଖିବାକୁ ପଡ଼େ ଦ୍ୱେଷ କେବେ ରଖାଯିବନି। ଏକପଟ ଲୋକଟା ସର୍ବାଙ୍ଗ ବିଷ, ଦୁର୍ଜନ ସର୍ବାଙ୍ଗ ବିଷ, ଆଉ ସେ କପଟ ସେ ଜାଣିଦେଲା ଆଉ କହିଲା ଭାଇ ମୁଁ ପଳେଇଥାନ୍ତି ନାଟକ ଦେଖିବା ନେଇକି। ସେ ଆଉ କହୁନି ଯେ ନାଟକ ହଉନି, ତୁ ମୋତେ ମିଛରେ ଡାକିକି ଆଣିଛୁ ସାଧୁ ପାଖକୁ ନବୁ, ଏଟା କହୁନି କି ବା କପଟ ଦେଖୁନା। ତୁ ତ କହିବା ଦରକାର ଭାଇ ଦେଖ ଆସିଛି କାହିଁ ମନ ସେ ନାଟକ ଯାଏ ମୋ ଗାଁର ସେ ଆର ସାଙ୍ଗଟା ସିଏ ଆସିନି, ଡଙ୍ଗାବାଲାକୁ ପଚାରିଥିବେ କାହାକୁ ପଚାରି ଜାଣିଦେଇଥିବେ ନାଟକ ଫାଟକର କିଛି ଗନ୍ଧ ନାହିଁ, ମୋତେ ସାଧୁ ପାଖକୁ ନେଇଯିବ ଇଏ ଭକ୍ତ ତ ସାଧୁ ପାଖକୁ ନେଇଯିବ, ଇଏ ଚାହୁଁଛି ମୁଁ ସାଧୁ ପାଖକୁ ଯିବିନି ତ ଏଇ ଛଳନା କରି ତାକୁ ନେଉଛି କି ସେ ଧରିଦେଲା। କପଟ ଲୋକ ଭାରି ଚାଲାକ ଧରିଦେବା, ଆଚ୍ଛା ତୁ ଧରିଦେଲୁ କହିବା କଥା ହେଇ ମୋତେ କାହିଁ ଡାକି ସାଧୁ ପାଖକୁ ନେଉଛୁ ପଉନୁ ନା ବନ୍ଧୁ ଭାଙ୍ଗି ଯିବା ଏ ପାଣି ଦେବେ ଚେର କାଟି ଏଇଗୁଡ଼ା ଏଇମାନଙ୍କ ସଂଖ୍ୟା ବର୍ତ୍ତମାନ ବେଶୀ ଜଣେ ଦେଖିବ ପ୍ରଣାମ କରିଦେବ ପ୍ରଭୁ ଭଲ ଅଛନ୍ତି ଆ ପ୍ରସାଦ ତା ତା ପଛରେ ସମାଲୋଚନା କରେ ଏଇଟା କ'ଣ ଏଇଟା ନାହିଁ ମାନବ ଭାବରେ ଜଣକୁ ଦେଖ ତୁମର ବିଚାରଧାରା ତାର ବିଚାରଧାରା ପରୁନି ଠିକ୍ ଅଛି ଡିଷ୍ଟାନ୍ସ ମେଣ୍ଟେନ୍ କରୁ ପ୍ରଣାମ କର ଏଇ ଯେଉଁ ପଛେ ପଛରେ ଲାଗିବା ଏସବୁ ଏଗୁଡ଼ା କେବେ ଭକ୍ତିରେ ଏଇଟା ଭକ୍ତି ମହାରାଣୀଙ୍କ ପ୍ରତି ଅଫେନ୍ସ ଅପରାଧ ଆଉ ଏଇଟା ଗୋଟେ ଷ୍ଟମ୍ବଲିଂ ବ୍ଲକ୍ ଭଳିଆ ତୁମର ଗୋଟେ ବିରାଟ ବଡ଼ ବଡ଼ କ'ଣ କୁହାଯାଏ ସବୁ ପଥରୋଧ କରୁଛି ପ୍ରତିବନ୍ଧକ ଏଇଟା ସବୁ ଭକ୍ତିରେ ବହୁତ ଆଗେଇବା ପାଇଁ ଚେଷ୍ଟା କରନି କେତେ ଆମେ ଭରି କରୁଛେ ଭିତରେ ହୃଦୟ ଭିତରେ ସେଟାକୁ ଚିନ୍ତା କର ଆଉ ତା ଭିତରେ କେତେ ଫାଙ୍କ ରହିଛି ହୋଲ୍ଟାକୁ ମାର ଆଗେ ତ ସରଳ ନ ହେଇପାରିଲ ତୁମର ଭକ୍ତିର ଯେତେ ପ୍ରକାର ଆଇଟମ୍ସ ରହିଛି ନା ସବୁ ଘୁରି ଘୁରି ତୁମେ କରିସାରିବ ତୁମକୁ କିଛି ଟେଷ୍ଟ ଲାଗିବନି କାରଣ ତୁମ ହୃଦୟଟା କପଟତା ରହିଛି ସିଦ୍ଧମାନେ ସେ କହୁନି। ଆଜିକାଲି କ'ଣ ସେ ଭକ୍ତି ଆଣ୍ଟ ବିଷୟ କହିଲେ ନା ଯେ ଯିଏ ଯେତେ ସଭ୍ୟତା ନାମରେ ଯିଏ ଯେତେ ଜିନିଷ କପଟତାର ଆଚରଣ ଲୁଚେଇ ଲୁଚେଇ ରଖିପାରେ ତାକୁ ଲୋକ ଭଦ୍ର ବୋଲି କହିବେ ତୁ ଖୋଲାଖୋଲି କହିଲେ ତୁମକୁ ଲୋକ ଭଦ୍ର ବୋଲି କହିବେନି। ଏ ଜଗତଟା ଏମିତି ସେଥିପାଇଁ ପ୍ରଭୁପାଦଙ୍କର ସିଷ୍ଟିପଟା ଏତେ ସୁନ୍ଦର ମୁଁ ଆଉ ବହୁତ ଦିନ ଆଗରୁ ଭାବେ ଆଚାର୍ଯ୍ୟ ନା ସିଏ ତାଙ୍କ ଗୁରୁଦେବ କଥାରେ ସିଏ ବୁଝୁଛନ୍ତି ଆଉ କିଏ କହିବ ଗୁରୁଦେବ ସେଟା କହିଲେ ପ୍ରଭୁପାଦ ସେଟା କହିଲେ ଶ୍ରୀବାଦ ମହାରାଜ ସେଟା କହୁଥିଲେ ଏଇ ଜଗତ ଗୋଟେ ଭଦ୍ରଲୋକର ସ୍ଥାନ ନୁହେଁ ସବୁବେଳେ ସମସ୍ତେ ଭକ୍ତିଆଣ୍ଡ ଗୁରୁ ସେଟା କହିଛନ୍ତି ତାର ପର୍ପୋଟାକୁ ମୁଁ ସେଦିନ କୋର୍ସ କରୁ କରୁ ପାଇଲି ପ୍ରଭୁପାଦଙ୍କର ପ୍ରଭୁପାଦ ଗୋଟେ ଲେଟରରେ ପଠାଉଛନ୍ତି ଯେ କାହିଁକି ଏଇ ଜଗତରେ ଗୋଟେ ଭଦ୍ରଲୋକର ସ୍ଥାନ ନୁହେଁ ଏଠି ସବୁବେଳେ ତୋର ଏଭିଏସ୍ ଲୋକମାନଙ୍କ ସାଙ୍ଗରେ ତୁମକୁ ସରାଉଣ୍ଡେଡ଼ ହେଇକି ରହିବାକୁ ପଡିବ ଭଦ୍ରଲୋକର ଜାଗା କାହିଁକି କହୁଛନ୍ତି ଜଗତ ଏଇଟା ଗୋଟେ ଭଦ୍ରଲୋକର ଆଜି ମୁଁ ସେ ଗୁରୁଦେବ ସେ କେସେଟ ସେ ଗୁରୁଦେବ ଏଇଟା ଗୋଟେ ନାଷ୍ଟି ପ୍ଲେସ୍ ତୁମେ ଏଠି ଗୋଟେ ପର୍ମାନେଣ୍ଟ ଚାହୁଁଛ କି ପର୍ମାନେଣ୍ଟ ତୁମେ ଗୋଟେ ରେଜିଷ୍ଟ୍ରେସନ କରିବା ପାଇଁ ଚାହୁଁଛ କି ରହିବୁ ବୋଲି ଗୋଟେ ନାଷ୍ଟି ପ୍ଲେସ୍ ଏଇଟା ଗୋଟେ କାହାକୁ ଜଗତର ବଡ଼ ହେବା ପାଇଁ ଇଚ୍ଛା ଲାଗୁଛି ସେ ଜଗତର ଜାଣିନି ବୋଲି ଜଗତର ଧନମର ଦରକାର ବଡ଼ ହେବା ଦରକାର ପଦବୀ ଦରକାର ଜଗତର କେତେ ଭୟଙ୍କର ମହାଜନମାନେ କହିଦେଇଛନ୍ତି କାହିଁକି ତୁମକୁ ନିର୍ମଳ ଭୋଜନ କରିବାରେ କେବେ ସାହାଯ୍ୟ କରିବନି କାହିଁକି ବିଶେଷ କରି ତୁମର ସରାଉଣ୍ଡିଂରେ ସବୁ ଏନ୍ଭିଏସ୍ ପର୍ସନ ମାନେ ରହିଛି ତୁମେ ତାଙ୍କ ପାଇଁ ଡିଷ୍ଟର୍ବ ହେବାର କାରଣଟା ତୁମ ଭୋଜନରେ ସେମାନେ ସବୁବେଳେ ପ୍ରତିବନ୍ଧକ ସୃଷ୍ଟି କରିବେ ସେଥିପାଇଁ ଯେତେ ଶୀଘ୍ର ଜଗତରୁ ଯିବାର ଅଛି ଏ ଜଗତରୁ ଯେତେ ଶୀଘ୍ର ପ୍ରିପେୟାର ହେବାର ଅଛି ଯେତେବେଳେ ଏ ଜଗତଟା ଛାଡ଼ିବା ଏଠି ପଟେ ଗୋଟେ ବ୍ୟବସ୍ଥା କ'ଣ ରହିବ ଏଠି କେମିତି ଆଡ଼ଜଷ୍ଟମେଣ୍ଟ କରି ଚାଲିବାର ଅଛି ଯେଉଁମାନେ ମହାତ୍ମା ସେମାନେ ସବୁବେଳେ ଭଗବାନଙ୍କୁ ଡାକୁଛନ୍ତି ଏଥିପାଇଁ ଯେ କେମିତି ଏ ଜଗତରୁ ମୋତେ ବାହାରିକି ଯିବାକୁ ପଡ଼ିବ ଏ ଜଗତ କେବେ ବି ଆଉ ଭଗବାନଙ୍କର ଏଇଟା ଗୋଟେ ଆଶୀର୍ବାଦ ତାକୁ ଏକ୍ସପିରିଏନ୍ସ ଦେଇଥିଲେ ଜଗତର ଅନୁଭବ କି ଦେଇଥିଲେ ଜଗତର କେତେ ଗୋଟେ ଭୟଙ୍କର ଜଗତ ନେଷ୍ଟି ପ୍ଲେସ୍ ଏଇଟା ଗୋଟେ ଗୁରୁଦେବ ଏଇଟା ଗୋଟେ ନେଷ୍ଟି ପ୍ଲେସ୍ ଓଡ଼ିଆରେ କ'ଣ କହୁଛ ନେଷ୍ଟି ମାନେ କ'ଣ ତୁଚ୍ଛ ଜାଗା ଗୋଟେ ଅତି ଖରାପ ଜାଗା ଏଠି ହୃଦୟ ନାହିଁ ମନୁଷ୍ୟର ମନୁଷ୍ୟର ଗୋଟେ ହୃଦୟ ନାହିଁ ତ ଦେଖୁନ ବାପା ଜନ୍ମ ଦେଇଥିବ ପୁଅଟାକୁ ସାଙ୍ଗ ସେ ପୁଅର ବାପର ବିରୋଧ ହୃଦୟ ନାହିଁ ଏମାନଙ୍କର ଗୋଟେ ମଣିଷକୁ ବୁଝେଇବାକୁ ପଡୁଛି ଠିକ୍ କ'ଣ ଭୁଲ କ'ଣ କର୍ତ୍ତବ୍ୟ କ'ଣ ଆରେ ଏଇଟା କ'ଣ ମଣିଷ ଏତେ ପଶୁଟା ଆହୁରି ଭଲ କୁକୁରଟା ଯଦି ଭଲ ମୁଁ କେତେଟା କୁକୁର କତୁରୁ ଶିଖିଛି ଦେଖୁ ନା କୁକୁରକୁ କୁକୁରକୁ ଝାଡ଼ା ଲାଗିଲେ ଯେଉଁ ବନ୍ଧା କୁକୁରଟା କ'ଣ କରିବେ ଭୋକି ସେମାନେ ଡିସିପ୍ଲିନ ଆହୁରି ଆମେ ମନୁଷ୍ୟ ତାର କ'ଣ କ'ଣ ଶିଖିଲା କପଟ ଲୋକଟା ଏଇଟା ଅନ୍ତର୍ଯ୍ୟାମୀ ଜାଣିଦେବେ, ଇନ୍ଦ୍ର ଜାଣିଦେଲା ରେ ଅନ୍ତର୍ଯ୍ୟାମୀ ସେ ତାଙ୍କ ଦ୍ୱାରା କପଟ କଲେ ମୋର ବଡ ଭୟଙ୍କର ହେଇଯିବ। ସତ କଥା କହି ନା ପ୍ରଭୁ ମୁଁ ହିଁ ମେଘକୁ ପଠେଇଛି, କପଟ କଣ ଭଗବାନ ବାହାରେ କରି। ବହୁତ କଥା ଆମେ ସମାଜରେ କହିପାରିବାନି, କିନ୍ତୁ ଭଗବାନ ତ ଜଣେଇପାରିବା। ଜଣେ ଜଣଙ୍କର ଯା ସର୍ଟ କମିଂସ କଣ କୁହାଯିବ, ତାର ଯୋଉ ଦୋଷ ଦୁର୍ବଳତା ରହୁଛି ସେ ସେଟା କାହାକୁ କହିପାରିବନି, ଭଗବାନଙ୍କୁ ତ କହିପାରିବ। ପ୍ରଭୁଙ୍କ ତା ଅନ୍ତର୍ଯ୍ୟମୀ ସେ ଜଣେଇପାରିବ ମୋର ସ୍ଥିତି ହଉଛି ଏହା। ଆମେ ଜଗତକୁ କହିଦଉଛେ କିନ୍ତୁ ଭଗବାନଙ୍କୁ ଜଗନ୍ନାଥଙ୍କୁ କହିପାରୁନି। ଆମେ ଜଗତକୁ କହିଦଉଛେ ଆଜ୍ଞା ମୁଁ ନିଚ, ମୁଁ ଏମିତିକା, ମୁଁ ସେମିତିକା, ଭଗବାନଙ୍କୁ କହିପାରୁନି। ଆଉ ଜଗତକୁ ଏଇଟା ଜଗତ ଚାହୁଁଛି କଣ, ତୁମେ ତାଙ୍କ ଆଗରେ ଏତେ ଛୋଟ ବୋଲି ରିପ୍ରେଜେଣ୍ଟ କରିବେ, ସେ ତୁମକୁ ସେତେ ସମ୍ମାନ କରେ। ଜଗତକୁ ଆମର କହିବାର କଣ ଅଛି, ଜଗତ ଲୋକ ଜାଣନ୍ତୁ ଆମେ ଦାମିକ, ଆମର ଖରାପ ଗୁଣ ଅଛି, ଆମେ କ୍ରୋଧି, ସେ ଜାଣନ୍ତୁ ଆମର କଣ ଅସୁବିଧା ହେଇଗଲା, ତାଙ୍କ ଆଶୀର୍ବାଦରେ ଆମର କଣ। ଅନ୍ତର୍ଯ୍ୟମୀ ଆମର ଅନ୍ତରର କଥାଟାକୁ ଜାଣିବା ଦରକାର। ଆଉ ସେଟା କପଟଟା କିଏ ସାଙ୍ଗଟା, ସିଏ ଆଉ କହୁନି ଯେ ନାଟକ ହଉନି ମିଛର ମତେ ସାଧୁ ପାଖକୁ ନେଇଯିବୁ, କପଟଟା ଚାଲାଖ ନା କହିଲା ଭାଇ ମୁଁ କଣ କରିବି, ଡଙ୍ଗାରେ ବସିଲା ମାନେ ମତେ ବାନ୍ତି ଲାଗେ, ମୁଁ ମୁଣ୍ଡ ଘୋରେଇ ହଉ ବାନ୍ତି ହେବି ଆଉ, କପଟ ଲୋକଟା ଏଇଆ ବା। ସିଧା କଥା କହୁନା, ସିଧା କଥା କେବେ ତାଙ୍କ ଜୀବନ ଲୋକ କପଟ ଗୁଡା କେବେ ସିଧା କଥା କହିପାରିବେ, ତମକୁ ଯେତେ ବାଡ଼େଇ ବାଡ଼େଇ ସାଇଜ କର କେବେ କହିବେ, ତୁ ଯେତେ ଫିଟୁନା ତାଙ୍କୁ ଆରେ ସିଧା କଥାଟା କହୁନା କାହିଁ, ଏଟା କପଡ଼ିଆ, ଏଟା କରିବି ଏଟା କରିବିନି, ଏଟା ଏଟା ଠିକ ଏଟା ଭୁଲ କେବେ ସେ କହିବେନି, ଗୋଟେ ଭିତରେ ଗୋଟେ ବାହାରେ ଗୁରୁଦେବ କୁହନ୍ତି ଏଟା କପଡ଼ା ହିଁ ଖାଇବା ନେଇ ବସିଥିବେ, ଗୁରୁଦେବ ସବୁ କହିଦେଇଛନ୍ତି ଖାଇବା ପାଇଁ ବସିବେ, ପ୍ରସାଦ ହେଉଥିବ, ତାର ଦରକାର ଅଛି ସବ୍ଜିଟା, ପ୍ରଭୁ ଏଠି ପନି ସବ୍ଜି ଟିକେ ଦଉନାହାନ୍ତି ତାଙ୍କୁ, କାହିଁ ବାଲ୍ଟିଟା ତାକୁ ଦିଆ ହେଲା ମାନେ ଆସି ଦିଦିଟା କପଟକୁ ଆସିଥିବେ, ସିଏ କହିଦେବେ ଏଇ ତାଙ୍କୁ ତାଙ୍କୁ ପ୍ରଭୁ ଟିକେ ଦଉନା, ପ୍ରଭୁ ଟିକେ ଦିଅ, କିନ୍ତୁ ତୋର ଖାଇବାର ଅଛି ତୁ ମାଗୁନୁ ପ୍ରଭୁ ମତେ ଟିକେ ସବ୍ଜି ସାରିଲା, ୟା ନା ତା ନା କହିକି କାହିଁକି ଏଇଟା କଣ କପଡ଼ା ତ ନାନି, ଏଇଟା କପଡ଼ା ତ ନା ଆଉ କେତେ ସବ୍ଜି ଦେଖିଲ, କେତେ ସବୁ କେତେ ଦେଇଦେଲ ସବୁ ଭକ୍ତ, ଆରେ ତୋର ଦରକାର ତୁ କହ ସବୁ ଭକ୍ତ ନା କାହିଁକି ଦଉଛୁ, ତୋର ଦରକାର କେତେ ମାଗିଦେବି, ଏଟା କାପଟ ଏଇଟା କପଡ଼ା ତା ଜିନିଷ ନା, ଏ କପଡ଼ ନେଚରଟା ଗୋଟେ କେବେ କେବେ ଗୋଟେ କା କେବେ ଗୋଟେ ମୁଁ ଗୋଟେ ଭଲ ପଏଣ୍ଟ ଚିନ୍ତା କରୁଥିଲି, ଗାଇଚରଲି କେଉଁଠି ଗୋଟେ ଦେଖୁଥିଲି ବାଳକ କଥାଟା ମନ ପଡ଼ିଲା, ଯେ ପିଲା କେତେ ସରଳ ସେ କେତେ କଥା ସବୁ 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 ସତ କଥା କହିଦେଉଛୁ, ଇଏ ଦିନେ ବଢ଼ିଯିବ ତାଙ୍କ ହୃଦୟରେ କେତେ କପଟ, ବର୍ତ୍ତମାନ କିଛି ଭିତରେ ରଖିପାରୁନି, ଗୋଟେ ଛୁଆଟା କୁହ ସେ କିଛି ଭିତରେ ରଖିପାରିବ, ଯାହା ଶିଖିବ ସେ କହିଦେବ, ଭଗବାନ ପାଇବା ବୋଲି ସେଟା ଦରକାର, ଭଗବାନ ତୁମେ ପାଇବା ପାଇଁ ଚାହୁଁଛ ତୁମ ଭିତରେ କିଛି ରହିବନି, ଭିତରେ ତୁମେ ରଖିଛ ଭଗବାନ ଭିତରେ ରହିବେନି, ଛୁଆଟା ତୁମେ ଯାହା ଶିଖେଇବ ସେ ସେୟା କହିଦେବ, ତାର କେତେ ଟଙ୍କା ଅଛି ନା ଶହେ ଟଙ୍କା ଅଛି, ତା ବାପା ଶହେ ଟଙ୍କା ଦେଇଥିଲେ ଶହେ ଟଙ୍କା ଅଛି, ତ ଯାହା ତାକୁ ଶିଖିଦେ ସେ କହିଦେବ, ଭିତରେ ସେ କିଛି ରଖିବନି, ଆମ ଭିତରେ ସେମିତି କିଛି ରହିବା ଉଚିତ, ତୁମ ଭିତରେ କିଛି ରହୁଛି ମାନେ ଭଗବାନ ଭଗବାନ ତୁମ ଭିତରେ ରହିବେନି, ଭଗବାନ ପବିତ୍ର ସ୍ଥାନ ରହିବେ ନା ଏଇ କପଟ କପଟ ଜାଗାରେ ରହିବେ ଭଗବାନ କେବେ ରହିବେନି। ଆଉ ସିଏ କହିଲା ଆଜ୍ଞା ମୋ ମୁଣ୍ଡ ଘୁରାଏ, କହିଲା ଭାଇ ମୁଁ କଣ କରିବି ତୁମର ବନ୍ଧୁ କଣ ସତ କଥା କହୁଛି, ମୁଁ ଡଙ୍ଗାରେ ମୁଁ ଭୁଲି ଯାଇଥିଲି କହିବା ପାଇଁ, ଯେ ଡଙ୍ଗା ପାଖକୁ ଆସି ତାର ମନ ପଡ଼ୁଛି ନା କଣ, ସେ ଜାଣିନି ଗଙ୍ଗା ବାହାର ହବ ଡଙ୍ଗାରେ ବୋଲି, ଡଙ୍ଗାରେ ବସିଲେ ମତେ ବାନ୍ତି ହୁଏ ମୁଣ୍ଡ ଘୁରାଏ, ଗୋଟେ କାମ କରିବା ଖରାଦିନ ହଉ ଗଙ୍ଗା ଶୁଖିଯିବ ପାଣିରେ ପଶିକି ଯିବା ଆଉ ନାଟକ ଦେଖିବା ଆଉ, ସେଠି ଇଏ ରାଗିଗଲା କହିଲା ଏଇଟା ମହାନ କପଟି ଅଛି ଆଉ, କହିଲା ଗଙ୍ଗା କେବେ ଶୁଖିବନି, କାରଣ ଖରାଦିନରେ ଗଙ୍ଗାରେ କଣ ହବ ଅଧିକା ପାଣି ଆସିବ ବନ୍ୟା ହବ, ଗଙ୍ଗା କେବେ ଶୁଖିବ ନାହିଁ କି ତୁ କେବେ ସାଧୁସଙ୍ଗ କରିବାକୁ ଯାଇପାରିବ, ତ ଭାଗ୍ୟରେ କପଟଙ୍କ ଭାଗ୍ୟ ହଉଛି ତାଙ୍କର ହୃଦୟରୁ କେବେ କପଟତା ଯିବନି କି ସେ କୃଷ୍ଣ ମୁଖ କେବେ ଦେଖିପାରିବେନି। ଆଧ୍ୟାତ୍ମିକର ସ୍ପିରିଚୁଆଲ ରିଆଲାଇଜେସନ ଆଧ୍ୟାତ୍ମିକ ଅନୁଭବ କପଟି ମାନଙ୍କର କିଛି ଆସିବନି, ପବିତ୍ର ଜିନିଷ ଏଥିରେ ପବିତ୍ର ଜିନିଷ ନା, ତୁମ ହୃଦୟରେ ଅପବିତ୍ରର କିଛି ଗନ୍ଧ ରହିଲା ମାନେ ସେଟା ସବୁ ରିଭେଲିଂ ଜିନିଷଟା କେମିତି ଆସିବ, କେମିତି ଆସିବ, ଏ ଯେମିତି ଲେନ୍ସ ହଉ ନାହିଁ କି କଣ ଲେନ୍ସ ନା, ଏ ଯୋଉ ମୋବାଇଲ ହୋଇଲ ଲେନ୍ସ ଗୁଡା ତା ଦେହରେ ଧୂଳି ବସି ଯାଇଛି, ଫଟୋ ନେଲେ କଣ ଆସିବ, ଧୂଳିଟା ବସି ଯାଇଛି ନା ଆସିବନି, ସେ କିଛି ଆସିବ, ସେ ଆସିଲେ ଝାଲଝାଲିକା ଝାଲଝାଲିକା ସବୁ କୁହନ୍ତୁ ନା, ଝିଲଝିଲି ସେଇଭଳିଆ ହବ ନା, କପଟ ରହିଲେ କିଛି ହବନି। ବହୁତ ଜିନିଷ ଅଛି ଆମେ ସଂସାର ସାଗରେ, ସଂସାରର ସ୍ଥିତି ହିସାବରେ ଆମେ ଆଡଜଷ୍ଟମେଣ୍ଟ କରିବା। ବହୁତ ଜିନିଷ ବି କପଟ ତାର ଅର୍ଥ ନାହିଁ ଯେ ତୁମେ ସବୁକିଛି ଗୋଟେ ଛୋଟ ପିଲା କହିଦେଉଛି ବୋଲି ତୁମେ ବଢ଼ିଗଲା ପରେ ତୁମେ ସବୁକିଛି କହିଦେଇପାରିବ ନା, କହିପାରିବନି। କିନ୍ତୁ ଏ କନିଙ୍ଗ ଡିଲିଙ୍ଗସ ଏଇଟା ଯଦି ଭକ୍ତି ଯୁଗରେ ସବୁବେଳେ ଆମେ ଶିଖିଗଲେ, ଆଉ କାରଣ ସରଳତା ଜିନିଷଟା ହିଁ କେବଳ ବୈଷ୍ଣବତା ଆଣେ। ତାର ବୈଷ୍ଣବତା ଆସିବ ତାର ସରଳତାରୁ ଆସିବ। ତାର କନିଙ୍ଗ ନେଚରଟା ରହିଛି କପଟଟା, ସେ ସବୁଆଡ଼େ ସେଇଟା ଲଗେଇଦେବ, କାରଣ ତା ସ୍ୱଭାବଟା ହେଇଯାଇଛି ନା, ସେ ସ୍ୱଭାବଟା ହେଇଯାଇଛି। ସେ ସ୍ୱଭାବଟାକୁ ଆମକୁ ପୁରା ଚେକ୍ କରିବାକୁ ପଡ଼େ ନାଇଁ, ମୋର ସ୍ପଷ୍ଟବାଦୀ ହେବି ଆଉ ଅନ୍ତର ସବୁ ଜିନିଷଟାକୁ। ଯେମିତି ଜଣେ ଗୋଟେ ଗୋଟେ ସେବା କରୁଛି ସେଥିରେ ସନ୍ତୁଷ୍ଟ ନୁହେଁ କି ସେଇଟା କରୁଛି, ତାହେଲେ ସେ କେତେ ଆଡଜଷ୍ଟମେଣ୍ଟ କେତେ କଷ୍ଟରେ କରୁଛି ସେଟାକୁ। ଜଣଙ୍କର ଇଚ୍ଛା ନାହିଁ ଗୋଟେ ସେବା କରିବା ପାଇଁ, ଗୋଟେ ଜଣଙ୍କର ଗୋଟେ ଇଚ୍ଛା ନାହିଁ ଗୋଟେ କାମ କରିବା ପାଇଁ। ଦେଖନ୍ତୁ ଗୋଟେ ଅପରେଟ ଅଫିସର ମାନଙ୍କ ପାଖରେ ସେ ଷ୍ଟାଫର କେବେ ଇଚ୍ଛା ନଥିବ ତା ସାଙ୍ଗରେ କାମ କରିବା ନାହିଁ, କିଛି କ'ଣ କରୁଛି ପରିସ୍ଥିତିରେ ପଡ଼ି, କାରଣ ଚାକିରି କରିଛି ନା, ଟ୍ରାନ୍ସଫର ହେଇପାରିବେନି, ଅଫିସର ବନେଇଥିବ ନିଜେ ଟ୍ରାନ୍ସଫର ବନେଇଥିବ, ସେ ଗୋଟେ କଷ୍ଟ ରହୁଛି ନା, ତା ସେଠି ଡ୍ୟୁଟିଟାକୁ ଆମେ ଆଉ ପରଫେକ୍ଟ ବୋଲି କହିପାରିବାନି। ସେମାନେ ସେ ଯାହା କରୁଥିବ କ'ଣ, ଖାଲି ଗୋଟେ ପେଜ ପେଜ ପକେଇଲା ଭଳିଆ କାମ କରୁଥିବ। ଆମର ଭକ୍ତି ଜୀବନରେ ବି ଆମର ସେଇଭଳିଆ, ଆମର ସବୁ ଜିନିଷ ଯେମିତି ଆମେ ମନ୍ଦିରରେ ରହିଛେ, ମୁଁ ମାନେ ମୋର ଜୀବନର କଥା ମୁଁ କହୁଛି, ଆମେ ମନ୍ଦିରରେ ରହିଛେ, ମନ୍ଦିର ଏଭଳି ଏକ ମନ୍ଦିର ରହୁଛି ପରିସ୍ଥିତି, ଯେତେବେଳେ ତୁମର ଇଚ୍ଛା ନଥିଲେ ବହୁତ ସେବା କରିବାକୁ ପଡ଼ିବ, ତୁମର ନେଚର ସେଇଟା ନୁହେଁ କି ତୁମକୁ କରିବାକୁ ପଡ଼ିବ। ମନେ କରନ୍ତୁ ଆମର ଏଠି ତିନି ଜଣ ପୂଜାରୀ, ସେ ଦୁଇ ଜଣ ପୂଜାରୀ ଅଛନ୍ତି, ଜଣେ କହିବେ ମୁଁ ପୂଜାରୀ କାମ ଆଉ କରିବିନି, କିନ୍ତୁ ଆଉ ଜଣଙ୍କର ପୂଜାରୀ କରିବା ପାଇଁ ଇଚ୍ଛା ନାହିଁ, ତା କ'ଣ କରିବେ ଆପଣ, ତ ଜବରଦସ୍ତି ଦେବେ, ସେ ଇଚ୍ଛା କରୁନି ସେ ସେବାଟା କରିବା ପାଇଁ, କିନ୍ତୁ ଭୁବନ ସେବାଟା ଚାଲ ବନ୍ଦ ହବନି ନା। ପ୍ରଭୁଙ୍କୁ କେତେ ସ୍ପେଶାଲ, କାରଣ ବିଦେଶୀ ମାନଙ୍କର ସବୁ ମାତାଜୀ ମାନେ ସେବା କରନ୍ତି। ଆଉ ମୋର ଜାଣିବାରେ ମୁଁ ଯେତିକି ବିଦେଶରେ ବୁଲିକି ଦେଖିଛି, ଆମଠୁ ଆମର ଇଣ୍ଡିଆର ଯେତେ ବିଗ୍ରହ ଅଛନ୍ତି ମୁଁ ଯେତିକି ସବୁ ମନ୍ଦିର ବୁଲିକି ଦେଖିଛି, ଆମଠୁ 100 ଗୁଣ ସେମାନେ ସୁନ୍ଦର ରଖିଛନ୍ତି ଠାକୁର। ପେଟ ପୁରିଯିବ ଦେଖିଲେ ତାଙ୍କ ଡ୍ରେସିଂ, ତାଙ୍କ ଶୃଙ୍ଗାର, ତାଙ୍କ ତୁଳସୀ ମଣ୍ଡପ, ତାଙ୍କର ଯେଉଁ ପ୍ରଭୁପାଦ ଗୁରୁ ପୂଜା ପାଇଁ ପ୍ରଭୁପାଦ ଯେଉଁ ସଜେଇବେ ଫୁଲ, ଆମଠୁ 100 ଗୁଣ ଷ୍ଟାଣ୍ଡାର୍ଡ ମାତାଜୀମାନେ। ଗୋଟି ଗୋଟି ତୁଳସୀଙ୍କର ଗୋଟି ଗୋଟି ପତ୍ରକୁ ସେ ସବୁ ଧୋଇବେ, ପରିଷ୍କାର କରିକି ପୁରା ବରଫ ପଡ଼ିବନି, ସବୁ ହାଉସ ହେଇଥିବ, ତାଙ୍କ ସବୁ ଖୋଲିବେ, ଖରା ଆସିଲା ମାନେ ଖୋଲିବେ, ଆଉ ପ୍ରଭୁପାଦଙ୍କୁ ସଜେଇବେ। ପ୍ରଭୁପାଦ ଏତେ ସୁନ୍ଦର, ଯେଉଁ ଆଇରନ୍ କରିବା, ପ୍ରଭୁପାଦଙ୍କୁ ସଜେଇ, ଥଣ୍ଡା ଦେଶ ନା ବଫଲରେ ପଡ଼ିଥିବେ, ଆଉ ବିଗ୍ରହ ଯେକୌଣସି ସେଣ୍ଟରକୁ ଯିବେ, ମୁଁ ଯେତେ ସେଣ୍ଟର ଯାଇଛି ଠାକୁରଙ୍କୁ ଦେଖିଲେ ଖୁସି ଲାଗେ। ସେ ମାତାଜୀ ସବୁ ମ୍ୟାକ୍ସିମମ 90% ମାତାଜୀ। ପ୍ରଭୁପାଦ ଜାଣିଛନ୍ତି ଏଠି ପୁରୁଷ ଲୋକମାନେ ବେଶୀ ସେବା କରିପାରିବେନି, କାରଣ ସେମାନଙ୍କୁ ଅଳ୍ପ କିଛି ଜଏନ୍ କରିବେ ଆଉ ବେଶୀ ପ୍ରଚାରକୁ ଯିବେ, ବହୁତ ଆଲୋକ କରିଥିଲେ ସେ ଆଚାର୍ଯ୍ୟ ନା, ସମୟକାଳ ପରିସ୍ଥିତି ସବୁ କାର୍ଯ୍ୟ କରିବାକୁ ପଡ଼ିବ। ପ୍ରଭୁପାଦ ପଚରାଯାଉଛି ଏଇ ଜିନିଷ, ଆଚ୍ଛା ସେମାନେ ଯେତେବେଳେ ଅସୁଚି ଥିବେ କ'ଣ କରା କ'ଣ କରାହବ, ପ୍ରଭୁପାଦ ପଚାରୁଛୁ, ପ୍ରଭୁପାଦ ସେଠି ଉତ୍ତର ଦେଉଛନ୍ତି, କିନ୍ତୁ ତୁମକୁ ସେ ସମୟରେ ସେବା କରିବା ଉଚିତ ନୁହେଁ, କିନ୍ତୁ ସେବା ଯେମିତି ବନ୍ଦ ନ ହବ ସେଟା ତୁମକୁ ଧ୍ୟାନ ଦେବାକୁ ପଡ଼ିବ। ସେବା ଭଗବାନଙ୍କ ସେବା କେବେ ବନ୍ଦ ହେଇପାରିବନି, କିନ୍ତୁ ସେ ସମୟରେ କରିବା ଉଚିତ ନୁହେଁ। ସେଭଳିଆ ପରିସ୍ଥିତି, ଜଣଙ୍କର ସେବା କରିବା ପାଇଁ ଇଚ୍ଛା ନାହିଁ ସେ ସେଟା କରିବନି, କିନ୍ତୁ ଯିଏ ମ୍ୟାନେଜର ସେ କ'ଣ କରିବ, ଭଗବାନ ସେଟା ବନ୍ଦ କରିବେ କି, ତାହେଲେ ସେ କ'ଣ କରିବ, ତା ସ୍ୱଭାବ ବିରୁଦ୍ଧ ହେଲେ ବି ତାକୁ ପୁରେଇବ, ତାହେଲେ ସେ ଭକ୍ତଟା କ'ଣ କରିବ। ମାନେ କେତେଟା ଜିନିଷରେ ଡିଭୋଟି ମାନେ କ'ଣ ପ୍ରାକ୍ଟିକାଲ ହେଇପାରୁନାହାନ୍ତି, ସେଥିପାଇଁ ସେମାନେ ଫେଡ଼ ଭିଆ, ସେ କାହା କତିରେ ଏଟା କହିବେ, ଆରେ ମ୍ୟାନେଜର ବି କ'ଣ କରିବେ, ମ୍ୟାନେଜର କ'ଣ 10 ହାତ 100 ବୁଝା ହେଇଯିବେ କି, ଭଗବାନଙ୍କ ସେବାଟା ବନ୍ଦ ହେବାର ନାହିଁ, ରୋଷେଇଟା ବନ୍ଦ ହେଲେ ଚଳିବେ କି, ପୂଜାରୀ ବନ୍ଦ ହେଲେ ଚଳିବେ କି, ଏଥିରେ ଚାଲିବ ନା, କି ଜଣଙ୍କର ପୂଜାରୀ ନେଚର ନାହିଁ କି ସେ ବ୍ରାହ୍ମଣ ଦୀକ୍ଷା ନେଇଛି, କି ସେ ଇଚ୍ଛା କରୁନି କରିବା ପାଇଁ, କି ତାକୁ ହିଁ କୁହାଯାଉ ତୁମେ କର, ତା ସେବା ଭଗବାନ ନେବେ କି, କାରଣ ତାର ଇଚ୍ଛା ନାହିଁ, ମ୍ୟାନେଜର ବି କ'ଣ କରିବ, ଭଗବାନ ସେଟା ବନ୍ଦ ହେଇଯିବେ କି, ତାର ଭକ୍ତଟା ବି କ'ଣ କରିବ, ତା ନେଚରଟା ସେଠି ପଡ଼ୁନି, ସେ ଚାହୁଁନି ମୁଁ ପୂଜାରୀ ସେବା କରିବି, ତା କ'ଣ କରାହବ, ତାର ଗୋଟିଏ ଗୋଟିଏ ସୂତ୍ର ଅଛି, ସେ ଭକ୍ତକୁ ଭଗବାନଙ୍କୁ ପ୍ରାର୍ଥନା କରିବାକୁ ପଡ଼ିଲା ଯେ ପ୍ରଭୁ ମୁଁ ଆପଣଙ୍କ ସେବା କରିବା ପାଇଁ ଯୋଗ୍ୟ ନୁହେଁ, ମୋର ସ୍ୱଭାବ ଠିକ ନାହିଁ, ମୁଁ କରିପାରିବିନି। ସବୁବେଳେ ଗୋଟେ ଯିବ ଅନ୍ତର୍ଯ୍ୟାମୀଙ୍କ ପାଖରେ ନିଷ୍କପଟ ହେବା ଦରକାର। ଧ୍ରୁବ ମହାରାଜଙ୍କର ସକ୍ସେସ, ଧ୍ରୁବ ମହାରାଜଙ୍କ ସଫଳତାର ସବୁଠୁ ବଡ଼ ଚାବିକାଠି ହେଲା ସେ ପୁରା ନିଷ୍କପଟ ଥିଲେ। ଖୋଲି ଖୋଲି ନାରଦ ମୁନିଙ୍କ ଆଗରେ କହିଦେଲେ, ନାଇଁ ନାଇଁ ମୁଁ ଆପଣଙ୍କ କଥା ଶୁଣିପାରିବିନି, ମୁଁ କ୍ଷତ୍ରିୟ ପିଲା, କ୍ଷତ୍ରମ ଘୋରମ ଉପୟାମ ସୁରୁଚି ଦୁର୍ଭାଗ୍ୟ ଆଣେ, ଦୁର୍ଭାଗ୍ୟ ଆଣେ। ମୁଁ ସତ କଥା କହିଦେଉଛି, ଆପଣ ବ୍ରାହ୍ମଣ ମାନଙ୍କୁ ଉପଦେଶ ଦେବା ଦରକାର, ମୋତେ ଉପଦେଶ ଦେବା ଦରକାର। ଆପଣ ସୁନ୍ଦର ବାଣୀ କହିଲେ, କିନ୍ତୁ ସୁରୁଚି ଝଗଡ଼ା କଥା କି ସାଧୁ ଆଗରେ କୁହେ? ସେ ଆଗରୁ ସେ କଥା କହୁଥିଲେ ନା, ଛୋଟ ପିଲା ଆମେ ଛୋଟ ପିଲାନେ ଭଗବାନଙ୍କୁ ପାଇବା, ଆମେ ଯୋଉ କହୁଛୁ ବୁଦ୍ଧିଆ ହେଇଗଲୁ ଚାଲାକ ହେଇଗଲୁ, ପଣ୍ଡିତର ଅର୍ଥ ନୁହେଁ ଯେ ବୁଦ୍ଧିଆ, ପଣ୍ଡିତ ଶାସ୍ତ୍ରଜ୍ଞ, କିନ୍ତୁ ତାର ଅନ୍ତର ସରଳ ହେବା ଦରକାର, ନହେଲେ ତାର ପାଣ୍ଡିତ୍ୟ ପୂର୍ଣ୍ଣ ହବନି। ପାଣ୍ଡିତ୍ୟର ଅର୍ଥଟା ନୁହେଁ, ପଣ୍ଡିତର ଅର୍ଥ ହଉଛି ଏଇଟା, ପଣ୍ଡିତର ଅର୍ଥ ହଉଛି ଏ ସବୁ ପ୍ରକାର ହୃଦୟରେ ଥିବା ଏ କାପଟ୍ୟ ଅନର୍ଥକୁ ସବୁ ଦୂର କରିବାଟା ହଉଛି ପାଣ୍ଡିତ୍ୟ, ଶାସ୍ତ୍ର ଜଣେ ପାଣ୍ଡିତ୍ୟ। ଆମଠୁ ବହୁତ ଶାସ୍ତ୍ରଜ୍ଞ ଲୋକ ଅଛନ୍ତି, ବହୁତ ସୁନ୍ଦର ସୁନ୍ଦର ପ୍ରବଚନ ଦେଇପାରିବେ, ଆଉ ଯୁକ୍ତିଯୁକ୍ତ କଥା, ସାମାଜିକ କଥା, ଯେଉଁ ସ୍ତରରେ ଯେଉଁଠି ଯେମିତି କହିଦେଇପାରିବେ। ଆମର ଗୌଡ଼ି ସମ୍ପ୍ରଦାୟରେ କାହିଁକି ତାଙ୍କ ଉପରେ ଏତେ ଗୁରୁତ୍ୱ ଦିଆଯାଏ ନା, ଏଡ଼େ ଗୋଟେ ପଣ୍ଡିତମାନଙ୍କୁ କାହିଁକି ଏତେ ଗୋଟେ ସାଇଡ୍ କରି ରଖାଯାଏ? ଯାହାକୁ ସମାଜ ପୂଜା କରୁଛି, ଯାହାକୁ ଜଗତ ପୂଜା କରୁଛି, ଆମେ ତାଙ୍କୁ ମୁହଁ ଚାହୁଁନା, କେବଳ ଦୂରରୁ ପ୍ରଣାମ କରିବୁ, ଦୂରରୁ ପ୍ରଣାମ, ପାଖରୁ ବି ନାହିଁ। କାହିଁକି କୋଡ଼ିଏ ମାନେ ବାପରି କରନ୍ତିନି? ଆମର ସେଟା ବଡ଼ ଜିନିଷ ନାହିଁ, ଏଇଟା ହେଉଛି ଆମର ପାଣ୍ଡିତ୍ୟତା, ନିଷ୍କପଟତା, ସରଳତା। ପଣ୍ଡିତ ଜ୍ଞାନ ଦ୍ୱାରା, ଶାସ୍ତ୍ର ଜ୍ଞାନ ଦ୍ୱାରା ଆମ ହୃଦୟରୁ ଆମ ମୈଳକୁ ଆମେ ବାହାର କରିପାରିଲେ ନା, ଆମର କି ଜ୍ଞାନ? କେତେ ସିଧା ସଳଖ କହିଦେଲେ, କିନ୍ତୁ ବାଳକ ନା, ତା ଭିତରେ ସେ କିଛି ରଖିପାରିବନି, ତା ଜ୍ଞାନଟାକୁ ସାଙ୍ଗେ ସାଙ୍ଗେ ବାହାର କରିଦେବ, ଅଜ୍ଞାନଟାକୁ ବାହାର କରିଦେବ, ଏଟା ସରଳତା ବାଳକ, ତା ଭିତରେ କିଛି ନଥିବ, ସେଥିପାଇଁ ସେ ଆନନ୍ଦ ପାଏ। ଗୋଟେ ଛୋଟ ପିଲା କାହିଁକି ଆନନ୍ଦ ପାଉଛନ୍ତି? ସବୁବେଳେ ଟିକେ ହସୁଥିବ, ଚାଲୁଥିବ, କାନ୍ଦିବ, ଯେତେବେଳେ ସେତେବେଳେ କାନ୍ଦିବ କନ୍ଦେଇ ଦେବ, ହସିବ ହସେଇଦେବ, ସେ ହସିବ ମାନେ ତାର ତାର ପାଦରୁ ନାଖ ଶିଖ ସବୁ ଦେଖିବ ଆନନ୍ଦ ଲାଗିବ, କାନ୍ଦିବ ମାନେ ସବୁଟା ତାର ମଉଳି ଯିବ, କାହିଁକି ତା ହୃଦୟଟା ହଉଛି, ହୃଦୟରେ କିଛି ନାହିଁ, ଆମେ ପ୍ରଭୁଙ୍କୁ ପାଇବାକୁ ହେଲେ ସେଇଭଳିଆ, ଭଗବାନ ପାଇବାକୁ ହେଲେ ସେମିତି ହେବାକୁ ପଡିବ, ପୁରା ବାଳକ ହେବାକୁ ପଡିବ ନା, ଆଉ ଚିନ୍ତା ହବନି, ବାଳକ ହେବାକୁ ପଡିବ ନା, ଏଇଭଳି ନିଷ୍କପଟ, ଗୋଟେ ବାଳକ ଯେମିତି ନିଷ୍କପଟ, ନିଷ୍କପଟ ମତି ବୈଷ୍ଣବର ପ୍ରତି ଲେଖିଛନ୍ତି ନା, କବେ ସେଇ ଧର୍ମ ପାବ ଭକ୍ତ ଠାକୁର ଲେଖୁଛନ୍ତି, ମୋର ମତି ଅଛି ବୈଷ୍ଣବ ଗୁରୁ ପ୍ରତି, କିନ୍ତୁ ନିଷ୍କପଟ ମତି ନାହିଁ। ନିଷ୍କପଟ ମତେ ନହେଲେ ସେ କଣ ଜାଣିନାହାନ୍ତି? ସେ ଅନ୍ତର୍ଯ୍ୟାମୀଙ୍କର ପ୍ରକାଶ ଗୁରୁ ଆଚାର୍ଯ୍ୟମାନେ ଜାଣିନାହାନ୍ତି? ଇଏ ବଡ ହବା ପାଇଁ ଆମେ ଯାହା କରୁଛେ, ଆମର ଭାବନାଟା କଣ, ସେ କଣ ଜାଣିନାହାନ୍ତି? ଇଏ ମଠାଧୀଶ ହବା ପାଇଁ ଚାହୁଁଛି ନା କଣ? ଇଏ ଗୋଟେ କଣ ବଡ ମଣିଷ ହବା ପାଇଁ ଚାହୁଁଛି ନା କଣ? ସିଏ ଅନ୍ତର୍ଯ୍ୟାମୀ, ସେ ଜାଣିଛ ଅନ୍ତର୍ଯ୍ୟାମୀଙ୍କ ପ୍ରକାଶ ଗୁରୁ, ସେ ଜାଣିଦେବେ, ଧରିଦେବେ ଆଉ। ଭକ୍ତି ଠାକୁର ତାଙ୍କ ୱାର୍ଡିଂ ଦେଖୁନା, କେତେ ସୁନ୍ଦର ୱାର୍ଡିଂ ଲେଖିଲେ, କଣ ସେ ପୁଣି ନିଷ୍କପଟ ମତି ବୈଷ୍ଣବର ପ୍ରତି କବେ ଏଇ ଧର୍ମ ପାବୁ, ହଁ କବେ ସଂସାର ସିନ୍ଧୁ କବେ ପାର ହୋଇ ତବ ବ୍ରଜପୁରେ ଯାଅ। ମୁଁ ଏଇ ଧର୍ମଟା ନ ପାଇଲେ ବ୍ରଜପୁରକୁ ଯାଇପାରିବାନି। ତୁମେ କେତେ କୁଆଡ଼େ ପଢ଼ୁନୁ, ତାଙ୍କ ପାଖରେ ସବୁ ଚାବି ରଖିଛି, ସାପ ଗୋସ୍ୱାମୀ ଲେଖିଦେଇଗଲେ। ନିଷ୍କପଟ ମତି ବୈଷ୍ଣବର ପ୍ରତି, ଆମେ ତ ମଣିଷ ସହିତ ନିଷ୍କପଟ ବ୍ୟବହାର କରିପାରୁନେ, ଗୁରୁଙ୍କ ସହିତ କଣ କରିବା? କପଟ ତ ଆମର ତ ହୃଦୟ ଭିତରେ ରହିଯାଇଛି, ହବନି, କେବେ ହବନି। କଣ ଆସିବ? କପଟତା କଣ କରିବ? ଗୁରୁ ବୈଷ୍ଣବ ବାହାର ଲାଗିଲେ ସେ ମର୍ତ୍ତି ବୁଦ୍ଧିଟା ଆଣିବ, ଶାସ୍ତ୍ରକୁ ତୁମେ ମହାନ କରିଦେବ, ପରମ ଗୁରୁ ପରାତ୍ପର ଗୁରୁ ଆଚାର୍ଯ୍ୟମାନଙ୍କୁ ତୁମେ ବଡ଼ କରିଦେବ, ତାଙ୍କୁ ଛୋଟ କରିଦେବ। ଏଇଟା ତ କାହିଁ ଗୁରୁଦେବ କହିଲାନି? ଏଇଟା ତ କାହିଁ ଗୁରୁଦେବ କହିନାହାନ୍ତି? ସେଟା ନୁହେଁ, ସେ ଦୃଷ୍ଟିରୁ ଆମେ ଦେଖିପାରିବାନି, କାରଣ ସେ ପରମାତ୍ମାଙ୍କ ଦ୍ୱାରା ନିର୍ଦ୍ଦେଶିତ ହେଇକି କର୍ମ କରନ୍ତି। ତାଙ୍କ ପାଇଁ ଯେଉଁ କର୍ମଟା, ଯେମିତି ପ୍ରଭୁପାଦ ଆସିଥିଲେ, ତା ଅର୍ଥ ନୁହେଁ, ତାଙ୍କ ସ୍ଥିତିରେ ସେ ଆଗ ପିଜି ଷ୍ଟୁଡେଣ୍ଟ ପ୍ରଥମ ଶ୍ରେଣୀ ଛୁଆଙ୍କୁ ପଢ଼ୁଛି ମାନେ ନୁହେଁ, ସେ ପ୍ରଥମ ଶ୍ରେଣୀ ଷ୍ଟୁଡେଣ୍ଟ। ଆଚାର୍ଯ୍ୟମାନେ ନିର୍ଦ୍ଦିଷ୍ଟ ମିଶନ, ଭଗବାନଙ୍କର ନିର୍ଦ୍ଦିଷ୍ଟ ମିଶନକୁ ସ୍ଥାପନ କରିବା ପାଇଁ ଆସିଛନ୍ତି, ସେତିକି ତାଙ୍କୁ ସେ କରିକି ଯିବେ, ତା ଅର୍ଥ ତାଙ୍କ ସ୍ଥିତି ସେୟା ନୁହେଁ। ସେ କେଉଁଟା କହିଛନ୍ତି, ସେଇଟା ନ କହିଛନ୍ତି ନାହିଁ, ଏଇଟା ନିଷ୍କପଟତା ନୁହେଁ ନା। ସେଥିପାଇଁ ପ୍ରତ୍ୟେକ ଆଚାର୍ଯ୍ୟଙ୍କର ଷ୍ଟେଟମେଣ୍ଟ ମିଶା, ବଳଦେବୀ ଦେବ ଯାହା କହିଛନ୍ତି କ'ଣ, ବିଶ୍ୱନାଥ ଠାକୁର ତାଙ୍କ ମିଶନ ଅଲଗା, ବିଶ୍ୱନାଥ ଠାକୁରଙ୍କର ମିଶନ ଅଲଗା, ଭକ୍ତି ଠାକୁରଙ୍କର ଦେଖ, ଭକ୍ତିଦାନ ଠାକୁରଙ୍କର ଦେଖ, ଆମର କିନ୍ତୁ କ'ଣ ଏଇ ଯୋଉ ନିଷ୍କପଟମତି ନହେଲେ ବୈଷ୍ଣବ ପ୍ରତି ହବନି, ଆରେ ମନୁଷ୍ୟ ପ୍ରତି ଆମେ କରିପାରୁନୁ ନିଷ୍କପଟମତି, ବୈଷ୍ଣବ ପ୍ରତି କ'ଣ କରିବା? ନିଷ୍କପଟମତି ବୈଷ୍ଣବର ପ୍ରତି କବେ? ଏଇ ଧର୍ମ ବାବୁ, ଏଇଟା ମୋର ଧର୍ମ ହବ, ଧର୍ମ ବୈଷ୍ଣବ, ଏଇଟା ଏଇଟା ବୈଷ୍ଣବ ଧର୍ମ ନିଷ୍କପଟମତି। ଭବ ସିନ୍ଧୁ ପାର ହୋଇ କବେ ସଂସାର ସିନ୍ଧୁ ପାର ହୋଇ ତବ ବ୍ରଜପୁରେ ଯାଅ। କେତେବେଳେ ଆପଣଙ୍କ ଏଇ ସଂସାର ସିନ୍ଧୁ ମୁଁ ପାର ହେଇକି ବ୍ରଜପୁରକୁ ଯିବି? ନିଷ୍କପଟ ନହେଲେ କେବେ ଆମେ ଯାଇପାରିବାନି ଭଗବାନ ପାଖରେ। ଆଉ ନିଷ୍କପଟର ଅର୍ଥ ନୁହେଁ ଯେ ଆମ ହୃଦୟରେ ଯାହା ସବୁ ରହିଛି ଆମେ ବାହାର ଆଗରେ ପ୍ରକାଶ କରିପାରିବା, ଗୋଟେ ବାଳକ ସେନା କରିଦଉଛି କାରଣ ଶାସ୍ତ୍ରୀ ମନା କରୁଛନ୍ତି, ପୁଣି ଶାସ୍ତ୍ର ତ ନର୍ତ୍ତନ ଠାକୁର ମନା କରିଦଉଛନ୍ତି ନା, ଏପଟକୁ ବାହାର ନିଷ୍କପଟ ହବ, ନିଷ୍କପଟ ତ ଅର୍ଥରେ ବି ବୁଝିବାକୁ ପଡିବ। ସେ କହିଦେଲେନି ଆପଣ ଆବଜନ କଥା ନା କହିବ ଯଥା ତଥା ୟା ତେ ହଇବ ସାବଧାନ, ଆପଣ ଭଜନ କଥା ନା କହିବ, ଆପଣ ଭଜନ କଥା ନା କହିବ ଯଥା ତଥା, ନିଜର ଭଜନ କଥାଟା ଯାଡ଼େ ସିଆଡ଼େ କହିବନି, ସାବଧାନ ହେଇକି ରହିବ। ତୁମର ଅଧିକା ଭଜନ ହଉଛି, ତୁମେ ଯଦି ତୁମେ ଭଗବାନଙ୍କର କିଛି ପ୍ରତ୍ୟକ୍ଷ ଅନୁଭବ ଯଦି ଯଦି କହିଦେଲ ଲୋକ ତୁମକୁ ଈର୍ଷା କରିବେ। ଆଚ୍ଛା ତୁମର କିଛି ଦୁର୍ବଳତା ଅଛି ଏଇଟା ଯଦି କହିଦେଲ ଲୋକ ତୁମକୁ ନିରାଶ କରିଦେବେ, ତା ଅର୍ଥଟା କପଡ଼ ତା ନୁହେଁ। କିନ୍ତୁ ଆମେ ସିନା ସମାଜ ଆଗରେ ସମୟ କାଳ ପରିସ୍ଥିତିରେ କହିପାରିବାନି, ତାଙ୍କ ଆଗରେ ତ କହିପାରିବା, ତାଙ୍କ ଆଉ ତବତା ଦାମ୍ଭିକତାଟା କେମିତି ପ୍ରକାଶ କରିବା? ଯେ ଭଗବାନଙ୍କ ଆଗରେ କହିବ ପରମାତ୍ମା ତାକୁ ବୁଦ୍ଧି ଦେଇଦେବେ, ଆରେ ବାପା ତୁ ତ ଏମିତି ମତେ କହୁଛୁ ତୁ ଆଉ ଏ କାମଟା କରନି। ଭବସିନ୍ଧୁ ପାର ଭାବ କହିଲେ ଜଣେ ନିଷ୍କପଟ ଭାବ ନହେଲେ ହେଇପାରିବ, ସେଥିପାଇଁ ସେ କହିଲେ ସରଳତା ହେଇ ବୈଷ୍ଣବତା। ଆଉ ଇନ୍ଦ୍ର ଜାଣିଦେଉଛନ୍ତି ଏ କପଟତା ମୁଁ କରିଛି ମୋ ପ୍ରଭୁଙ୍କ ଆଗରେ ଅନ୍ତର୍ଯ୍ୟାମୀ, ତାଙ୍କ ଆଗରେ କପଟତାଟା ନ ଘଟାଏ ଠିକ ନୁହେଁ। ଧ୍ରୁବ ମହାରାଜ ଯେଉଁ ଭଗବାନଙ୍କୁ ପାଇଲେ, ଯେଉଁମାନେ ଆଜି ପ୍ରଭୁଙ୍କୁ ପାଇଛନ୍ତି ତାଙ୍କ ପଛରେ ଗୋଟେ ବଡ ସମ୍ପତ୍ତି ରହିଛି, ସେମାନେ ବହୁତ ଷ୍ଟ୍ରେଟ ଫରୱାର୍ଡ। ଷ୍ଟ୍ରେଟ ଫରୱାର୍ଡ ଅର୍ଥ ନୁହେଁ ଯେ ମାନେ ଯାହା କୁହନ୍ତି ସିଧା ସିଧା କଥା କହି ତାଙ୍କୁ କାଟିବା, ନା ନା ନା, ତାଙ୍କ ଅନ୍ତର ଭାବଟାକୁ ସବୁବେଳେ ସେ ପେଶ କରିଦିଅନ୍ତି, ତାଙ୍କ ଅନ୍ତର ଯେଉଁ ଭାବନା ଆସୁଛି ସେ ଭାବନାଟା ସେ କହିଦିଅନ୍ତି। ସେ କହିଦେଲେ ନାରଦ ମୁନି ସେ କଥା, ଆଜ୍ଞା ଆପଣଙ୍କ ଉପଦେଶ ବହୁତ ଅମୃତ, କିନ୍ତୁ ଜଣେ ବ୍ରାହ୍ମଣ ପାଇଁ, ମୁଁ ହେଉଛି କ୍ଷତ୍ରିୟ ଛୁଆ, ମୁଁ ଉପଦେଶଟା ରଖିପାରିଥାନ୍ତି କିନ୍ତୁ ସୁରୁଚି ଦୁର୍ଭାଗ୍ୟବାଣୀ, ସୁରୁଚି ଯେଉଁ ବଚନ ମୋତେ କହିଛି ମୋ ହୃଦୟରେ ଆଉ କିଛି ନାହିଁ, ଆପଣଙ୍କ ବାକ୍ୟ କିଛି ମୋର ରହୁନି। ସେ କହିଲେ କି ସାଧୁ ନାରଦ ମୁନି କହିଲେ ହଁ ତୁମେ ଯାହା କହୁଛ ଠିକ କହୁଛ, ହଁ ମାରିଦେଲେ କି ସିଧା ମନା କରିଦେଲେ ନା ମୁଁ ଏଟା କରିପାରିବିନି। ନାରଦ ମୁନି ଖୁସି ହେଇଗଲା, ଆରେ ଏଇଟା ନିଷ୍କପଟ ବାଳକଟା, ଏମାନେ ନେଉଛି ଆଡମିଟ୍ କରୁନଉଛି। ଆମେ ଯେତେ ଭଗବାନଙ୍କ ଗୁରୁ ବୈଷ୍ଣବ ପାଖରେ ଯେତେ ନିଜର ଅନ୍ତର କଥାଟା କହିପାରିବା ସେ ଆମକୁ ସେ ନିଜର ନିଜର କରି। ମୁଁ ଗୋଟେ ଛୋଟ ଉଦାହରଣ ଦେଉଛି, ଏଇଟା ଗାଉଁଲି ଉଦାହରଣ, ପୁଅ ଗୋଟେ ଦେଖିବେ ଝିଅଟେ, ଗୋଟେ ଝିଅଟେ ଗୋଟେ ପୁଅଟେ, ଆଉ ଆଗରୁ ନଥିଲା ଆମ ବେଳେ ନଥିଲା, ଏବେ ଯୋଉ ସିଏ କାହାକୁ ଗୋଟେ ଭଲ ପାଉଛି, ସିଏ ତ ଖୋଲିକି ତା ମା ଆଗରେ କହିଦେବ ମା ମୁଁ ଏମିତି ସେ ପୁଅଟା ପୁଅଟାକୁ ବାହାହେବି କି ସେ ଝିଅଟାକୁ ବାହାହେବି, ସିଏ ଖୋଲିକି କହିଦେବ କଣ କରିବ ମା ଏ ତୁ ସେ ଜାତି ନାହିଁ ତୁ ତ ଭାବି ଆଉ କଣ କରିବୁ କହ ମା କଣ କହିବ, ଆଉ ନ ଜଣେଇକି ଯଦି ମାକୁ ନ ଜଣେଇ ସେ ତାର କୋର୍ଟ କୋର୍ଟ ମ୍ୟାରେଜ୍ କଲା ମା କହିବ ଘରେ ପୁରେଇ ଦେବିନି। ଦେଖୁନ ମୁଁ ଜେନେରାଲ ଉଦାହରଣଟା ଗୋଟେ ନଉ ନା, କପଟ ତାର ସରଳ ତାର କଣ ଗୁଣ, ତୁ ଖୋଲି ଆଡମିଟ୍ କରିନି ଦେଖ ତୁମର ହେଇଯିବ 90% କେସ୍ ଆଡମିଟ୍ କେସ୍ରେ ସବୁ ସମାଧାନ ହେଇଯାଉଛି। ହଁ ଯାହା ଯାହା ପୁଅଟା ଗଲା ଗଲା ଆଉ କଣ ବାହାରିଥାନ୍ତା, ଯାହା ହେଲା କଲା ତାର ତାର ତ ସିଏ ତାଙ୍କ ପରିବାର ଆଉ ମା ସେ ବୁଝେଇଦେବ, ତାଙ୍କର ତ ଜୀବନ ସାରା ସେ ତାଙ୍କ ଚଳିବ ଆଉ, ମାକୁ ନ କହିକି ଡୁପ୍ଲିକେସ୍ କାମ କରିଦେଲା ମାଙ୍କ ନା ଏଟା ହବନି ଧରିବେ ଯିଏ ହେଲେ ଆଉ। ସରଳତାର ମୂଲ୍ୟ ରହିଛି, ଆମେ ଯେତେ ଗ୍ରହଣ ଯେତେ ସାଧୁଗୁରୁଙ୍କୁ ନିଜର ବୋଲି କହିକି ତାଙ୍କ ପାଖରେ ଆମର ସମସ୍ତ କାର୍ପଣ୍ୟଟା ଆଉ କଣ, ଯେଉଁ ଶବ୍ଦଟା ଆମର ରହିନି ଆତ୍ମନିକ୍ଷେପ କାର୍ପଣ୍ୟ ଷଡ଼ବିଧାସରଣ, ଏ ଯେଉଁ କାର୍ପଣ୍ୟଟା ଆଉ କଣ, ଅତ୍ୟନ୍ତ ଦୈନ୍ୟରେ ନିଜର ଯାହା ଆମର ଅନ୍ତର ଭାବ ରହିଛି ଦୋଷ ଦୁର୍ବଳତା ସବୁ ଭଗବାନ ପାଖରେ ଜଣେଇବା। ଆମେ ଜଣେଇ ପାରିବାନି ଆମର ଅଭିମାନ ଅଛି ବୋଲି ସେମାନେ ସେ ଭଜନ ଲେଖିଦେଲେ, ଆମେ ତ ଦୁର୍ଜନ ସଦା ଦୁରାଚାର କୋଟି କୋଟି ଜନ୍ମେ ମୋର ନାହିଁ ଉଦ୍ଧାର, ଶିଶୁ ଲେଖିଦେଲେ ନା ଆମେ ଆମେ ଆମ କଥାଟା କହିପାରିବା ନାହିଁ। ଆଚାର୍ଯ୍ୟମାନେ ଜୀବାବେଶରେ ଏଟାକୁ ଜୀବା ଆବେଶ କୁହାଯାଏ, ସେ କେମିତି ଜାଣିଲେ ଜୀବର ଦୁଃଖଟା, ଭଗବାନ ତାଙ୍କୁ ପଠେଇଛନ୍ତି ସେଥିପାଇଁ, ସେ ଶିଶୁ ପରମାତ୍ମାଙ୍କର ସବୁ ବୈଭବ, ଜୀବ ଯେଉଁ ଦୁଃଖଟା ଭୋଗୁଛି ତାକୁ ଅନୁଭବ କରିବା ପାଇଁ ଯେମିତି ସ୍ୱପ୍ନଟା ଗୋଟେ ରାତିରେ ଦେଖା ହବ, ରାତିରେ ସ୍ୱପ୍ନ ବେଳା ଆଚାର୍ଯ୍ୟମାନଙ୍କୁ ଏଇଟା ସ୍ୱପ୍ନ ଏ ଜଗତରେ ତାଙ୍କୁ ଗୋଟେ ସ୍ୱପ୍ନ ଦିଆଯାଏ ଡ୍ରିଙ୍କ ଦିଆ ଯୋଗମା ଦିଅନ୍ତି କାହିଁକି ମାନେ ଜୀବର ଦୁଃଖଟାକୁ ସେ କେମିତି ଜାଣିବ ସେ ଦେଉଛନ୍ତି ସଚ୍ଚିଦାନନ୍ଦଙ୍କର ଅଂଶ ସେ ହିସାବରେ ସେ ଲେଖେ ଆମେ ପ୍ରାର୍ଥନା କରିବା ସେଥିପାଇଁ ସେ ଆମ ପାଇଁ ସବୁ ପ୍ରାର୍ଥନା କରିଦେଲେ ନିଷ୍କପଟ ହେବାର ପ୍ରାର୍ଥନା ନା ଆଜି ଯେତେ ନିଷ୍କପଟ ତାର ଆତ୍ମସନ୍ତୋଷ ସେତେ ଅଧିକା ଦେଖନ୍ତୁ ଏଇ ଲୋକଗୁଡାକ ମୁଁ ସବୁଆଡେ ବୁଲି ବୁଲି ଦେଖୁଛି ମୁଁ କାହାକୁ ଘୃଣା କରି କଥା କରେ ମୋ କଥା ସେଭଳି ମୁଁ ସବୁଆଡେ ବୁଲିକି ଦେଖୁଛି ଗୋଟେ କର୍ମୀ ଜଗତ ଦେଖ ଯୋଉଠି ଯାଇ ଦେଖ କାରଣ ଗୋଟେ ମନ ଭିତରେ ଆଉ ଆନନ୍ଦ କିଛି ଆଉ ଆନନ୍ଦ କାହାର ନାହିଁ ଯାହା ମୁହଁଟାକୁ ଦେଖିବ ସବୁ କଣ ଏ ଲୋକର ସବୁ ଅଛି କାହିଁକି ଏମିତି ରହିଛନ୍ତି ମାନେ ତାକୁ ଶୋଷି ନେଇଯାଉଛି କିଏସ୍ ନିଜର ଯୋଉ କପଡ଼ତା ରହିଛି କପଡ଼ା ତୁମର ତୁମର ଯୋଉ ସୁଖଟାକୁ କପଡ଼ତା ନେଇ ପଳେଇବ କାରଣ ପରମାତ୍ମା କେବେ ସପୋର୍ଟ କରେ ନା ଲୋକଟା ଏମିତିକା ସବୁବେଳେ ଗୋଟେ ଡୁପ୍ଲିସିଅସ୍ ନେଚର ରହୁଛି ଭଗବାନ ଭଲ ପାଇବେନି ଆଉ ପ୍ରଭୁ ଯେତେବେଳେ ପ୍ରସନ୍ନ ହେବେ ତୁମର କୋଉଠୁ ଆସିବ ଆଗରୁ ଚାଷୀମାନେ ମୁଁ ହସ ଦେଖୁନି ଏବେ ଆଗରୁ ଯୋଉ ହସିବେ ଢୋ 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 ହସନ୍ତି ଗାଁରେ ଗୁରୁଜନ ଲୋକ ଯିବେ ଏତେ କଣ ଏତେ ଜୋର ହସୁଛ ଝିଅମାନେ ସବୁ ହସନ୍ତି ଏ ଯୋଉ ଯୁବତୀ ଝିଅଟା ସବୁ କଣ ସବୁ ଏଇ କଣ ଏଟା ପୂଜା ହୁଏ ରଜ କୁଆର ପୁନେଇ ହସିଲା ମାନେ ସବୁ ଗାଁ ଲୋକ ବୋହୁମାନେ ସବୁ ଝିଅଙ୍କୁ ଗାଳି ଦେବେ କଣ ଏମିତି ଏତେ ଜୋର କଣ ହସୁଛ ଝିଅଟା ହେଇ ଏବେ କି ହସୁଛି ପୁଅ ହସୁଛି ନା ଝିଅ ହସୁଛି ନା କାହାକୁ ହସିବାର ଦେଖିବ ଏତେ କାପଡ଼ଟେ ତା ବଢିଯାଇଛି ତାଙ୍କ ନିଜ ସୁଖକୁ ନିଜେ ଶୋଷିକି ନେଇଯାଉଛି କିଏ କପଡ଼ାଟା ସବୁ ନେଇଯାଉଛି ପରମାତ୍ମା ତାକୁ ସପୋର୍ଟ କରୁନାହାନ୍ତି ମଣିଷ କଣ ଭଗବାନ ବଞ୍ଚିବା ପାଇଁ କିଛି ଦେଇନାହାନ୍ତି ଏତେ ଗୋଟେ ସୁନ୍ଦର ପ୍ରକୃତି ଦେଲେ ପଶୁ ପୁଣି କେତେ କେତେ ସ୍ୱଭାବରେ ପଶୁପକ୍ଷୀ ସୃଷ୍ଟି କରି ଛାଡ଼ିଛନ୍ତି ସମସ୍ତେ ମଣିଷ ଉପରେ ଡିପେଣ୍ଡ କରୁଛନ୍ତି ଆମେ ଜୀବନ୍ତ ବସ୍ତୁକୁ ଆମେ ସବୁ ଦେଇଦେଲେ ଚାଷ କରିବା ସବୁ ଜୀବନ୍ତ ବସ୍ତୁ ଦିଆହେଲା କିଛିର ଆନନ୍ଦ ମିଳୁନି ଗୋଟେ ଚାଷୀଟା କେତେ ଖୁସି ହେଉଥିଲା ଭାଇ କେତେ ଧାନ କାଟିଲୁ ରେ ଭାଇ 10 ବସ୍ତା କାଢ଼ିଲି ଏମିତି କାଢ଼ିଲି ଏମିତି ଧାନ ପକେଇଦେଲି ଆଗରୁ ମୋର ସବୁ ମନରେ ଛୋଟ ଛୋଟ ହଳ କରିକି ଆସିକି ଗୀତ ଗାଉଥିଲେ ଆମର ଯୋଉ ଦିଦ୍ରା ହଳିଆ ଥିଲେ ସେ ଗୀତ ଗାଏ ହଳିଆ ଗୀତ ଗାଉଥିଲା ଏ ଯୋଉ ବାଡ଼ି ଡେକିକି ଆଗରୁ ଫଟ ନଥିଲା କି ସେ ଗୀତ ଗାଉଥିଲା ମାନେ ତାର ଚାଷ କରୁଛି ଖରାର ମୁଣ୍ଡ ଫାଟି ଯାଉଛି ଦେଖୁ ତ କେତେ ଆନନ୍ଦ ମିଳୁଥିଲା ଆମେ ହରିନାମ କରୁଛୁ ଆମକୁ ଆନନ୍ଦ ମିଳୁନି କାରଣ ଅନ୍ତର୍ଜାମୀଙ୍କ ସହିତ ଆମର ପୁରା ଓଲଟା ଭାବନା ରହିଯାଉଛି ଆମେ ଆମର ଯେତିକି ସଂସ୍କାର ଆମେ ଜଣେ ଦେବା ପ୍ରଭୁ ମୋର ସ୍ଥିତି ହେଉଛି ମୋତେ ଗାଇଡ଼ କରିବାକୁ ପଡ଼ିବ ମୋର ଅଭିମାନ ହେଲେ ମୋ ଦୋଷ ଦେବନି ମୁଁ କଣ କରିପାରିବି ଜଗତରେ ମୋତେ ହଜାର ଲୋକ ସମ୍ମାନ ଦେବେ ବଡ଼ ବାବା ବୋଲି କହିବେ କିନ୍ତୁ ଆପଣ ଜାଣିଛନ୍ତି ମୁଁ କିଏସ୍ ମୋତେ ଏଥିରୁ ବଞ୍ଚେଇବେ ଆପଣ ଜଣେ ଭକ୍ତ ସବୁବେଳେ ନିଷ୍କପଟ ପ୍ରଭୁଙ୍କ ପାଖରେ ଗୁରୁ ବୈଷ୍ଣବଙ୍କ ପାଖରେ ସବୁବେଳେ ନିଷ୍କପଟ ହବା ଦରକାର କପଟତା ଭୟଙ୍କର ଅପରାଧ ସେଥିପାଇଁ ଇନ୍ଦ୍ରଟି କହୁଛନ୍ତି ସେ କଥା ନ ଘଟତେ ବିମୃଶ୍ୟସୁ ଚେଷ୍ଟିତମ ଯଥାର୍ଥମ ଏବ ମାହ ନନୁ ଏଇଟି ତ ଭକ୍ତେ ତୋଇ କଥମ ସମ୍ଭବେ ତୁମେ ନିଜେ କେମିତି ପଠେଇଲ କାହାକୁ ସମ୍ବର୍ତ୍ତକ ବାୟୁ ଆଉ ସମ୍ବର୍ତ୍ତକ ମେଘ କେମିତି ତ ପଠେଇଲ ତୁମେ ଭକ୍ତ ବା ଭଗବାନ ଦେବ ପଚାରିବେ ତାର ଉତ୍ତର ଦେଉଛନ୍ତି ବିହତେ ଯଜ୍ଞ ଆଜ୍ଞା ମୁଁ କଣ କରିବି ଆମର ଯୋଉ ଆଲୋଚନା ଚାଲିଛି ସେ ଭାବ ଦେଖ ଏଠି ମୁଁ କଣ କରିବି ଆପଣଙ୍କ ଯଜ୍ଞ କାଇଁ ଭାଙ୍ଗିଲି ଆପଣଙ୍କ ଯଜ୍ଞକୁ ଭାଙ୍ଗିଦେଲେ ମୋ ରାଗ ଲାଗିଲା ମୁଁ କରିଦେଲି ଆଉ କଣ ମୋ ରାଗ ଲାଗିଲା ଆମ ସେ ନେଇକି ଡାକିଲେ ତାଙ୍କୁ ଚକ୍ରବର୍ତ୍ତୀ କହୁଛନ୍ତି ନନୁ ତତ୍ ପ୍ରଭୁ ନାମ ମୟେବ ବିହତେ ଅପି ଦାସସ୍ୟ ଏତାବତ୍ କୃତ୍ୟ ନ ପ୍ରତ୍ୟାମି ତତ୍ରା ହ ମାନି ନା ଆଚ୍ଛା ମୁଁ ତୋର ପ୍ରଭୁ ନା ମୁଁ ଯଦି ବି ତୋ ଯଜ୍ଞଟାକୁ ଭାଙ୍ଗିଦେଲି ଦାସ ଭାବରେ ତୁ କଣ ଏମିତି କରିବା ଦରକାର କି ଏମିତି କେମିତି କଲୁ ଚକ୍ରବର୍ତ୍ତୀ ପ୍ରତି ଶବ୍ଦ ବ୍ରହ୍ମ ନା ପ୍ରତି ଶବ୍ଦକୁ ଧରିକି ସବୁ ଏଠି ଅଛ ନା ମୟେଦମ୍ ଭଗବତ ଗୋଷ୍ଠମ୍ ନାସାୟ ସାର ବାୟୁ ଚେଷ୍ଟିତମ୍ ବିହତେ ବିହତ ଶବ୍ଦକୁ ଅର୍ଥ କଲେ ସେ ଶବ୍ଦ ବ୍ରହ୍ମ ସେ ଶବ୍ଦକୁ ଧରିବେ ନା ଆଉ ବିହତେ କାହିଁକି ଶବ୍ଦ କହିଲେ ସେ ବିହତ ଶବ୍ଦକୁ ବ୍ୟାଖ୍ୟା କରୁଛନ୍ତି ଭଗବାନ ପଚାରିଲେ ତୁ ତୁମେ କେମିତି ମୋ ଭଗବାନ ନା ମୁଁ ତୋର ପ୍ରଭୁ ନା ତୁ କେମିତି ଏ କାମଟା କଲୁ କେମିତି ତାଙ୍କ ମେଘକୁ ପ୍ରେରଣ କଲୁ ଆଜ୍ଞା ମୁଁ କଣ କରିବି ଆପଣ ମୋ ଯଜ୍ଞକୁ ନଷ୍ଟ କରିଦେଲେ ଆଚ୍ଛା ଯଜ୍ଞ ନଷ୍ଟ କରିଦେଲେ ବୋଲି ପ୍ରଭୁଙ୍କ ଉପରେ କେମିତି ଆକ୍ରୋଶ କରନ୍ତି ମାନି ନା ଏଠି କହିଲେ ବିହତ ମାନି ନା ପ୍ରତି ଶବ୍ଦକୁ ଧରିଛନ୍ତି ନା ସିଏ ଆଉ ଶବ୍ଦ ବ୍ରହ୍ମ ତାଙ୍କ ତ ପ୍ରକାଶ ହେଇଛନ୍ତି ନା ପରମ୍ବ୍ରହ୍ମ ଶବ୍ଦ ବ୍ରହ୍ମ ସେ ପରମ୍ବ୍ରହ୍ମ ନିଜ ଶବ୍ଦ ବ୍ରହ୍ମ ଭିତରେ ପ୍ରକାଶ ହୁଅନ୍ତି ଆଉ ସିଏ ସେ ପରମାତ୍ମାଙ୍କର ଯୋଉ ନିଜ ଲୋକ ତାଙ୍କ ପାଖରେ ପ୍ରକାଶ ହେବେ ଭାଗବତଙ୍କର ଯୋଉ ପ୍ରକାଶ ହୁଅନ୍ତି ଭାଗବତ ଯୋଉ ପ୍ରକାଶ ସେ କେବଳ ତାଙ୍କର ଦୂତ ଯେଉଁମାନେ ସେ ଜଗତର ଲୋକମାନଙ୍କ ପାଖରେ ହିଁ ଭାଗବତ ପ୍ରକାଶ, ଯିଏ ଭାଗବତ ଭକ୍ତ ଭାଗବତ ତାଙ୍କ ପାଖରେ ଗ୍ରନ୍ଥ ଭାଗବତ ପ୍ରକାଶ ହେବେ ଆଉ। କହିଲେ ତନୁ ତ୍ୱତ୍ ପ୍ରଭୁ ନାମ ମୟେବ, ମୁଁ ହଉଛି ତୋର ପ୍ରଭୁ, ବିହତ ଅପି ମୁଁ ଯଦିଓ ତୋ ଯଜ୍ଞକୁ ନଷ୍ଟ କଲି, ଦାସସ୍ୟ ତବ ଏତାବତ୍ କୃତ୍ୟ ନା ପ୍ରତ୍ୟାମି, ଏଟା ଏଟା କରିବା ଠିକ, ତୁ ମୋର ଦାସ ନା, ଏଟା କେମିତି କଲ? କହିଲେ ପ୍ରଭୁ ମାନି ନା, ଅଭିମାନ ଆଇଲେ କଣ କିଏ ନ କରିପାରେ? ଚକ୍ରବେଦ ଅର୍ଥ କହୁଛି, ଇନ୍ଦ୍ର କହିଲେ ମାନି ନା, ଐଶ୍ୱର୍ଯ୍ୟ ଗର୍ବସ୍ୟ କିମ୍ ଅସକ୍ଷମ ଇତି ଭାବ, ମାନି ଲୋକ ନା, ଐଶ୍ୱର୍ଯ୍ୟର ଗର୍ବ ଆସିଲେ କଣ ଲୋକ ନ କରିପାରେ, କଣ ଲୋକ ନ କରିପାରେ? ଆଜ୍ଞା ମୋର ଐଶ୍ୱର୍ଯ୍ୟ ଗର୍ବ ଆସିଗଲା, ତ ମୁଁ ଏଇଟା କରିଛି, ଐଶ୍ୱର୍ଯ୍ୟ ଗର୍ବସ୍ୟ କିମ୍ ଅସକ୍ଷମ। ନନୁ ଦୈବାତ୍ ଉତ୍ଥିତା ପି ଗର୍ବାଦୟ ଭାବ ମଦ ଭକ୍ତ ବିବେକେନ ତିର ଭାବତୀ, କେତେ ସୁନ୍ଦର କଥା କହିଲେ, ଏସବୁ ତାଙ୍କର ଆଉ କାହାର ଟିକେଟ ମିଳିବ, ଗର୍ବଟା ଆସିବ ଆମର, ସମ୍ମାନ କିଏ ଗୋଟେ ଦେଲେ ତୁମ ଗର୍ବ ଆସିବନି, ଗୋଟେ ଭଲ ପ୍ରବଚନ ଦେଲେ ହଜାର ଲୋକ ତ ପ୍ରଶଂସା କରିଦେବେ, ତୁମେ କଣ ଆସିବନି? ଆସିବ, ଜଡ଼ ସ୍ୱରଟା ଅଛି ନା, ମନଟା ପ୍ରାକୃତିକ ପ୍ରାକୃତିକ ବସ୍ତୁ ସହିତ ରହିଛି ନା କିଛି, ଆଉ ଭଗବାନ କହିଦେଉଛନ୍ତି ତୁମକୁ ମାନି ହେଇଗଲେ କଣ ଲୋକ ଏମିତି କରିପାରିବ। ଏଠି କହୁଛନ୍ତି ନନୁ ଆଚ୍ଛା ଦୈବାତ୍ ଉତ୍ଥିତା ପି ଗର୍ବାଦୟ, କହୁଛି ଦୈବାତ୍ ଯଦି କିଛି ଗର୍ବ ଆସେ ଉତ୍ଥିତ ହୁଏ, ଭାବା ମଦ ଭକ୍ତି ବିବେକେ ନାଇବ ତିରୋଧାପ୍ୟନ୍ତେ, ଭଗବାନ କୃଷ୍ଣ କହୁଛନ୍ତି ଯଦି ଦୈବାତ୍ ଗୋଟେ କିଛି ଗର୍ବ ଚାଲେ ସେ ଭକ୍ତର, ମୋ ଭକ୍ତର ବିବେକ ଅଛି, ସେ ବିବେକ ଦ୍ୱାରା ତାକୁ ତିରୋଭାବ ହେଇଯାଏ। ଭକ୍ତ ବେଳେ ବେଳେ ଗୋଟେ ହଠାତ୍ ମିଳିଗଲା, ସମ୍ମାନ ମିଳିଗଲା, ଧନ ମିଳିଗଲା, ତାର ଗୋଟେ ଗର୍ବ ଚାଲି ଆସିଲା, କିନ୍ତୁ ତାର ବିବେକ ଅଛି, ତାପରେ ଚିନ୍ତା କରିବ। ଆମର କ'ଣ ଏଇ ସାଧୁସଙ୍ଗର ଏଇଟା ଗୋଟେ ବାଲାନ୍ସିଂ ଜିନିଷଟା, ସବୁବେଳେ ଏ ହରି କଥାଟା ଆଉ ଆମର ପ୍ରାକ୍ଟିକାଲ ଲାଇଫ ସହିତ ଏ ହରି କଥାର ସମ୍ପର୍କଟା ରହିଲା। ଏଇଟା ଆମେ କ'ଣ କହୁଛୁ, ହରିକଥା ଶ୍ରବଣ କରିବା ଦ୍ୱାରା, ଭାଗବତ ଶ୍ରବଣ କରିବା ଦ୍ୱାରା ଆମର ବିବେକଟାକୁ ଆମେ ସବୁବେଳେ ଗୋଟେ ଗୋଟେ ଯାହାକୁ ଅତି ଦୃଢ଼ କରି ରଖିବା ପାଇଁ ଚାହୁଁଛି, କାରଣ ବିବେକ ଦ୍ୱାରା ହିଁ ଆମର ବିଚାରଧାରାକୁ ଆମେ ବଦଳେଇବା, ମୁଁ ଠିକ୍ କରୁଛି କି ଭୁଲ କରୁଛି, ବିବେକ ଠିକ୍ ନଥିଲେ କେମିତି କ'ଣ କରିବା? ଏଇଟା ଶ୍ରୋତା ପାଇଁ ଦରକାର, ବକ୍ତା ବକ୍ତା ଯେ ଏମିତି ଗୋଟେ ବକ୍ତା ପାଇଁ ଏଇଟା ଏସେନ୍ସିଆଲ, ଆଉ ଶ୍ରୋତା ପାଇଁ ଏଇଟା ସମସ୍ତଙ୍କ, କାରଣ ସମସ୍ତଙ୍କୁ ଶ୍ରୋତା ନା, ଭାଗବତର ଦୃଷ୍ଟିରେ ସମସ୍ତେ ଶ୍ରୋତା, ବକ୍ତା କିଏ ନୁହନ୍ତି, ବକ୍ତା ଯିଏ ସେ କ'ଣ କରୁଛି ତାକୁ ସିଏ ଶ୍ରୋତା ନା, ଆଉ ସେ ଭାଗବତର ଶ୍ରୋତା ଗୁରୁ ପରମ୍ପରାର, ତାଙ୍କୁ ସେଠୁ ଯାହା ଶୁଣିବ ସେଇଟା କହିବ। କଥା କୀର୍ତ୍ତନଟା କ'ଣ, ଶ୍ରବଣାନ୍ତର ଶ୍ରବଣ କରିଛେ ସେଇଟାକୁ କୀର୍ତ୍ତନ କରେ, ତେଣୁ ଏଇଟା କାହିଁକି ଆବଶ୍ୟକ ସବୁବେଳେ ଶ୍ରବଣ କୀର୍ତ୍ତନଟା, ମହାପ୍ରଭୁ ସବୁବେଳେ କାହିଁକି ଶ୍ରବଣ କୀର୍ତ୍ତନ ଜଳେ କରାଇ ସେଚନ, ଶ୍ରବଣଟା କାହିଁକି ରଖାଯାଇଛି, ଏଥିପାଇଁ ରଖାଯାଇଛି, ଯେହେତୁ ପ୍ରାକୃତ ଜଗତରେ ଆମେ ରହିଛେ, ପ୍ରାକୃତ ସରୋବର ଭିତରେ ରହିଛେ, ଆଉ ବିଭିନ୍ନ ପ୍ରତିକୂଳ ଦେଇ ପରିସ୍ଥିତିରେ ଆମେ ଯାଉଛେ, ଠିକ୍ କେଉଁଟା ଭୁଲ କେଉଁଟା କରିହେବନି, ଖାଲି ସବୁ କୀର୍ତ୍ତନ ଦ୍ୱାରା ବି କରିହେବନି, କାହିଁକି କୀର୍ତ୍ତନ ଦ୍ୱାରା ଆମର ତାମସିକ ବୁଦ୍ଧି ରହୁଛି, ରାଜସିକ ବୁଦ୍ଧି ରହୁଛି, କୁଆଡ଼େ କ'ଣ ରହିଗଲା, କୀର୍ତ୍ତନଟା ଶୁଦ୍ଧ ହେଇପାରିଲାନି, ମୋ ଜପଟା ଠିକ୍ ହେଉଛି କି ନା ତାକୁ ତାକୁ ଜଣାପଡ଼ିବ, ଶ୍ରବଣଟା କରୁଥିଲେ ତୁ ଧରିପାରିବୁ, ମୋର ଏଇଟା ହେଲା ଅନ୍ତଃକରଣ ଦୋଷ ଗୁଡ଼ିକ କେବଳ ଶ୍ରବଣରେ ଧରାପଡ଼ନ୍ତି, ଅନ୍ତଃକରଣ ଦୋଷ ଭାଗବତ ଯିଏ ଭାଗବତଙ୍କୁ ଆଦର କରନ୍ତି, ଭାଗବତ ପ୍ରଭୁ କ'ଣ କରନ୍ତି, ଶବ୍ଦ ବ୍ରହ୍ମ ତାର ଅନ୍ତଃକରଣ ଦୋଷକୁ ଦେଖେଇ ଦିଅନ୍ତି, କେବଳ ଦୋଷକୁ ଦେଖେଇ ଦିଅନ୍ତିନି, ଦୋଷକୁ ମାର୍ଜନ କରିବାର ଶକ୍ତିଟା ଉପାୟଟା ଦେଇଦିଅନ୍ତି। ତେଣୁ ଇଏ ଭଗବାନ କହୁଛନ୍ତି ଦୈବାତ୍ ମଦ ଭକ୍ତ ଗର୍ଭାଦୟ ଅପି ବିବେକେନ ତିରୋଭବତୀ ତିରୋଧାନ ଭବତୀ, ମୋ ଭକ୍ତର ଯଦି ଦୈବାତ୍ କୌଣସି ଗର୍ବ ଚାଲି ଆସିବି ସେ ବିବେକ ଦ୍ୱାରା ତାକୁ ନଷ୍ଟ କରିଦେବ। ଆମର ଏଇ ସାଧୁସଙ୍ଗର ଅର୍ଥଟା ଗୋଟେ ବିବେକଟା ତିଆରି କରିବା ନା, ହରିକଥା ଶ୍ରବଣ କୀର୍ତ୍ତନ ତୁମେ ନ କର, ଧୀରେ 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 ଦେଖ ତୁମ ବିବେକଟା, ତୁ ସବୁ ଠିକ୍ ବୋଲି ଭାବୁଥିବ କିନ୍ତୁ ସବୁ ଭୁଲ ରାସ୍ତାରେ ପଳେଇଥିବ, ଭାବୁଥିବ ଏଇଟା ଠିକ୍ ମୁଁ କରୁଛି, ହଁ ଚଳିବ ଏମିତି, ଏଇଟା ଖାଲି ମନଟାକୁ ବୁଝେଇକି ଯିବା ଭଳିଆ, ମୁଁ ମନକୁ ବୁଝେଇକି ଯିବା ଭଳିଆ ଆଉ ଚାଲିବ, ଜପ ହଉଥିବ, ଠାକୁର ସେବା ହଉଥିବ, ସବୁ ହଉଥିବ, କିନ୍ତୁ ଏଇ ବିବେକଟା ରହିପାରିବ। କିନ୍ତୁ ଯଦି ଜଣଙ୍କର ଏଇ ଶ୍ରବଣ କୀର୍ତ୍ତନଟା ଠିକ୍ ରହିଛି, ସେଠି ସେ କହୁଛନ୍ତି ଦୈବାତ୍ ଯଦି ଗର୍ବ ତାର ଆସେ ତା ବିବେକ ଦ୍ୱାରା କ'ଣ କରିବ, ଦୂର ହେଇଯିବ। ଭଗବାନ କହୁଛି ସେଇଟା ତୋର ତ ବିବେକ କିଛି ନା, ତୁ ଇନ୍ଦ୍ର ଦେବରାଜ ଇନ୍ଦ୍ର ହେଇଛୁ, ନାରଦ ମନ୍ତ ପାଖକୁ ତୋ ସ୍ୱଭାବକୁ ଯାଇ ପ୍ରବଚନ ଦେଉଛନ୍ତି, ଆଉ ତୁମର କ'ଣ ବିବେକ ନାହିଁ, କେମିତି ଏଇଟା ହେଲା? କହିଲେ ନାଇଁ ଏଠି ଏ ଶବ୍ଦକୁ ଧରିଲେ, ଆଗେ କହିଲେ ମାନି ନା ତୀବ୍ର ମନ୍ୟୁ ନା, ମନ୍ୟୁ ମାନେ କ୍ରୋଧ, ମୁଁ କାହିଁକି ମୋର ବିବେକ ନଷ୍ଟ ହେଇଗଲା, କାହିଁକି ତୀବ୍ର କ୍ରୋଧ ଚାଲିଗଲା, ଇନ୍ଦ୍ର ଖୋଲି କହିଦେଉଛି କପଟ କିଛି ରଖୁନାହାନ୍ତି ବା କପଟା କ'ଣ ରଖିବେ? ଏଠି କହିଲେ ମନୁ ଦୈବାତ ଉତ୍ଥିତ ବି ଗର୍ଭାଦୟ ଭାବା ମଦଭକ୍ତେ ବିବେକ ନାଇବ ତିରୋଧାପ୍ୟନ୍ତେ। ଭଗବାନ କହିଲା ଏଟା ପଳେଇ ଯିବା କଥା, ତୋର କ'ଣ ବିବେକ ନାହିଁ? କହିଲେ ତୀବ୍ର ମନ୍ୟୁନା, ତୀବ୍ର କ୍ରୋଧ ହିଁ ବିବେକମପି ବଲାତ୍ ଗ୍ରସ୍ୟତି ଇତି ଭାବ। ଯଦି ତୀବ୍ର କ୍ରୋଧ ଚାଲି ଆସିଲା ତୁମର ବିବେକଟାକୁ ସେ ଗ୍ରାସ କରିଦବ। ସେଥିପାଇଁ ସେ ଲେଖିଲେ କ୍ରୋଧାତ୍ ଭବତୀ ସମ୍ମୋହ, ଲେଖିଦେଲେ ନା ସେଟା ଏଠି ଚକ୍ର ଅର୍ଥ କଲେ। ସେଥିପାଇଁ ସେ କହୁଛନ୍ତି ଚେଷ୍ଟିତମ ବିହିତେ ଯଜ୍ଞେଇ, ମୁଁ କାହିଁକି ଆଜ୍ଞା ପ୍ରେରଣ କଲି, ମୋ ଯୋଗ୍ୟ ମୁଁ ଆପଣ ନଷ୍ଟ କରିଦେଲେ, ତୁ କେମିତି କେମିତି କାହିଁକି କହିଲୁ ପ୍ରଭୁ ଦାସ ହେଇକି ମାନିନା? ଆଚ୍ଛା ମାନି ହେଲେ ବି ତୁ ଭକ୍ତ ନା, ତୋର ବିବେକ ଟିକେ ରହିଲାନି, ତୀବ୍ର ମନ୍ୟୁ ନା ଶବ୍ଦ ବ୍ରହ୍ମ ଶେଷ ପ୍ରକାଶ କଲେ ନା କ୍ରୋଧି ତୀବ୍ର କ୍ରୋଧ ଆସିଗଲା। କ୍ରୋଧ ସମସ୍ତଙ୍କର ଅଛି, କ୍ରୋଧ ନ କାହିଁ ସ୍ୱର ପାଇଛି ମାନେ ସେ ରହିଛି, କିନ୍ତୁ ଯେଉଁ ଗୁଣ ଆମର ଆମର ଅଧୀନରେ ରହିଛି, କ୍ରୋଧ ଅଛି ଆମ ଅଧୀନରେ ରହିଛି, ସେ ଆମର ନଷ୍ଟ କରୁନି। ଠିକ ଅଛି, ବିପରୀତ ଜିନିଷ ଯେମିତି ତୁମର ଲେଖିଲେନି କ'ଣ କ୍ରୋଧ ଭକ୍ତ ଦୋଷୀ ଜନେ, ଭକ୍ତକୁ ଭକ୍ତ ଭଗବାନଙ୍କର ଜିନିଷ ନଷ୍ଟ ହେଉଛି, ଭକ୍ତକୁ କିଏ ଦୋଷ କରୁ, ତୁମ କ୍ରୋଧ ଆସିବନି, ଆସିବ କି ସେଇ କ୍ରୋଧ ଯେମିତି ତୁମର କ୍ଷତି ନ କରୁ। ସବୁବେଳେ ଗୋଟେ ମନେ ରଖିବାକୁ ପଡ଼ିବ, ଯେତେବେଳେ ଭକ୍ତିରେ ଯେଉଁ ଯେଉଁ ଜିନିଷ ଗୁଡ଼ା ବ୍ୟବହାର କରାଯାଇଛି ସେଟା ଭକ୍ତିର ବିନାଶ ପାଇଁ କୁହାଯାଏ। ଭକ୍ତକୁ କ୍ରୋଧ କରିବ, ଭକ୍ତ ଭଗବାନଙ୍କର ଅପରାଧ ହେଲେ କ୍ରୋଧ କ୍ରୋଧ କରିବା ଅର୍ଥ ନୁହେଁ ଯେ ନିଜ ଭକ୍ତିକୁ ବିନାଶ କରିବା। ଆମର କ୍ରୋଧ କାହିଁକି ଆସୁଛି? ଆମର କିଛି ସ୍ୱାର୍ଥରେ। ପ୍ରକୃତ ଯଦି ଆମେ ଦେଖିବା କ୍ରୋଧର ସ୍ୱରୂପଟାକୁ, ଆମର କ୍ଷତି ହେଲେ ଆମେ ଯେତିକି କ୍ରୋଧ କରୁଛୁ, ଭଗବାନଙ୍କର କ୍ଷତି ହେଲେ ସେତିକି ଆମେ କ୍ରୋଧ କରୁ। ଆମ ଜିନିଷ ନଷ୍ଟ ହେଲେ ଆମେ ଯେମିତି ହଉଛି, ଭଗବାନ ଜିନିଷ ନଷ୍ଟ ହେଲେ ଆମେ କେବେ ସେମିତି ହେବାନି, ସେଟା ଆମ ପାଇଁ କ୍ଷତିକାରକ। ତୀବ୍ର ମନ୍ୟୁ ନା, ଏଠି କହୁଛନ୍ତି ତୀବ୍ର କ୍ରୋଧା ହିଁ ବିବେକମ ଅପି ବଲାତ୍ ଗ୍ରସ୍ୟତି ଇତି ଭାବ। ଏ ଯୋଉ ତୀବ୍ର କ୍ରୋଧଟା କ'ଣ କରିବ, ତୁମର ବିବେକଟାକୁ ବି ନଷ୍ଟ କରିଦବ, ସେ ଗିଳିଦବ ଗ୍ରସ୍ୟତି ହବ, ଗିଳିଦବ ବିବେକଟାକୁ। ତେଣୁ ଏକ ଶାନ୍ତ ଯାହା କହନ୍ତି ସ୍ଥିତିରେ ରହିବାକୁ ହେଲେ ଆମକୁ ସବୁବେଳେ ବିବେକଟା ବଢେଇବା ପାଇଁ ସାଧୁ ସଙ୍ଗ, ସେଥିପାଇଁ ସେ ଲେଖିଲେ ନା ଯୋଉ ସବୁ ଲୋକ ଏଟା କୁହନ୍ତି ଆଉ ସେ ରାମଚରିତ ମାନସରେ ଲେଖନ୍ତିନି, ବିନୁ ସତସଙ୍ଗ ବିବେକ ନା ହୋଇ, ରାମ କୃପା ବିନା ସୁଲଭ ନା ସୋଇ। ସେ ଲେଖିଦେଲେ ଭଲ ଭଲ କଥା ସବୁ ଲେଖିଦେଇଛନ୍ତି, ରାମଙ୍କର କୃପା ନହେଲେ ତୁମେ କେବେ ସାଧୁସଙ୍ଗ ପାଇବନି, ଆଉ ସାଧୁସଙ୍ଗ ବିନା ହିଁ ତୁମର ବିବେକ କେବେ ତିଆରି ହେଇପାରିବନି। ଏଟା ଆମ ସବୁବେଳେ ଜୀବନ ସାରା ହିଁ ଚାଲିଥିବ, କାରଣ କେତେ ଏ ଜଗତଟା ଏଭଳି କରାଯାଇଛି ଯେକୌଣସି ମୁହୂର୍ତ୍ତରେ ଆମେ ଟିକିଏ ଖସିଯାଇପାରନ୍ତି। ଆଗରୁ ଖସଡ଼ା ପଥର ଯାଆନ୍ତିନି ଯୋଉ ସ୍କୁଲ ମାନଙ୍କରେ, ଆଗରୁ ସ୍କୁଲକୁ ଯାଆନ୍ତି ବିଲ ଏଇ ହିଡ଼ ମାନଙ୍କରେ, ଗାଁରେ ଆଗରୁ ଯୋଉ ସ୍କୁଲ ଗୁଡା କୋଉଠି ହୁଏ, ଜମି ଯିଏ ଦାନ ସେ କିଏ ବିଧବା ହେଇଥିବ, କାହାର ପୁଅ ଧନୀ ନକଳ ହେଇଥିବ, ତାର ଜମିଟା କୋଉଠି କ'ଣ ଉଚା ଫୁଚା ଗୋଟେ ଜମି ଥିବ, ସେ ବିଲ ଭିତରେ ଦେଇଦେବ। ସ୍କୁଲ ଗୁଡାକ ଆଗରୁ ସବୁ ବିଲ ଭିତରେ ଥିଲା, ତାପରେ ତାକୁ ସରକାର ଜବରଦସ୍ତି ନେଇକି ରୋଡ଼ରେ ପକେଇଲା ନା, ଆଉ ବିଲ ଭିତରେ ପଡ଼ିଆ ଭିତରେ। ମୁଁ ଛୋଟ ପିଲାବେଳେ ଯେତେ ସ୍କୁଲ ମୋ ନଜର ପଡ଼ି ସବୁ ସେଇଭଳିଆ ଜାଗା ନା, ରୋଡ କର କୋଉଠି ଥିଲା, ଇଏ ସବୁ ପରେ ସ୍କୁଲ ହେଇଛି ନା, ଆଉ ପଡ଼ିଆ ମଡ଼ିଆ ଭିତରେ ସବୁ ଲୋକ ଦିଅନ୍ତି। ତମେ ସବୁ ଛୁଆ ଯାଆନ୍ତି କୋଉଥିରେ, ହେଡ଼େ ଧୀରେ ଯିବେ, ହେଡ଼େ ଧୀରେ ଗଲାବେଳେ କ'ଣ ହେଇଥିବ, ବର୍ଷା ସବୁବେଳେ ଗୋଡ଼ ଖସୁଥିବ, ଖାଲି ଗୋଡ଼କୁ ଚାପି 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 ଛୁଆ ଯାଉଥିବେ। ସେ ଖସଡ଼ା ପଥରେ ଯିବା ଯାହା ଏ ଜଗତରେ ଭକ୍ତି କରିବାଟା ସେୟା ବୋଲି ଜାଣେ। କେତେବେଳେ ତୁମେ ଭାବିବନି ଯେ ମୁଁ ସିକ୍ୟୁର ରହିଯିବି, ନାହିଁ, ପାଦ ଚାପି ଚାପିକି ତୁମେ ଯିବାକୁ ପଡ଼ିବ। ଆସିଲେ ହାତଟାକୁ ଦେଖୁନ, ଛୁଆମାନେ ହାତକୁ ଏମିତି ଏମିତି କରି 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 ଯିବେ ଖସଡ଼ା ରାସ୍ତାଟା, ସେଟା ଭଗବାନ ସବୁବେଳେ ବିଚାର କରି କରି ପାର ହବ ପାର ହବ, ନହେଲେ କେଉଁ ଶାସ୍ତ୍ରରେ ଯେତିକି ଦୋଷ ରହିଛି, ଶାସ୍ତ୍ର ଯେତିକି ଦୋଷ ଦେଖାଉଛନ୍ତି ଆମକୁ, ସବୁଠେ ଜଣେ ଶୁଣିଦେଲେ ସେ ଆଉ ଭକ୍ତିଭକ୍ତି କରିବା ଦରକାର ନାହିଁ, ହବନି ଏ ଜନ୍ମରେ। ଯେତେ ପ୍ରକାର ଅନର୍ଥ, ଯେତେ ପ୍ରକାର ସ୍ତର, ଯେତେ ପ୍ରକାର ଜିନିଷ ଦେଖାଯାଉଛି, ଦେଖାଳି କୁହା ହେଇଯିବ ସେ ଫେଡ଼ପ ହେଇଯିବ। କିନ୍ତୁ ଗୋଟିଏ କଥା ମନେ ରଖିବାକୁ ପଡ଼ିବ, ଶାସ୍ତ୍ର କାହିଁକି ଆମକୁ ଏଇ ଜିନିଷଟା ଦେଖାଉଛନ୍ତି, ଏଟା ନିରାଶ ପାଇଁ ନୁହେଁ। ତତ୍ତ୍ୱ ଆଲୋଚନା ନିରାଶ ପାଇଁ କରାଯାଏ ନା, ତତ୍ତ୍ୱ ଆଲୋଚନା ଜଣଙ୍କର ଗମ୍ଭୀରତା ବଢ଼ିବା ପାଇଁ କରାଯାଏ, ତାର ଅନ୍ତରରେ ଯୋଉ ଆଲସ୍ୟ ଭାବ ରହୁଛି, ଜାଡ୍ୟ ଭାବ ରହୁଛି, ହଁ ମୁଁ ଏମିତି କରିଦେଲେ ଭଗବାନଙ୍କୁ ପାଇଯିବି। ଆଉ ତତ୍ତ୍ୱଟା ଗୋଟେ କ୍ରିଏଟିଭ ଜିନିଷ ନୁହେଁ, ଏମିତି ଗୋଟେ ଆଚାର୍ଯ୍ୟ ମାନେ ହେଉଛନ୍ତି ଗୋଟେ କଳ୍ପନା ଲେଖିନାହାନ୍ତି, ଏଇଟା ବାସ୍ତବ ଜିନିଷଟା। ପଚିଶ ଆମର କହିବା 130 ତାଲା, 130 ତାଲାକୁ ମୁଁ ଚଢ଼ିଲି, ମନେକର ଆମେ କହିବା କଳ୍ପନା ଲାଗିବ 37 ତାଲ କେମିତି ଚଢ଼ିଯିବ, ଷ୍ଟେପରେ କିଏ ଯାଇପାରିବ? କିନ୍ତୁ ଗୋଟେ ଲିଫ୍ଟ ଅଛି, ଲିଫ୍ଟ ସେଠି ଅଛି, ଡେଲି ଲୋକ ଲିଫ୍ଟରେ ଯାଞ୍ଚ କରୁଛି, ତୁମେ ଲିଫ୍ଟ ଧରିବ ନା? ଆଉ ଷ୍ଟେପ୍ କଥା ଚିନ୍ତା କଲେ ତୁମେ କ'ଣ କରିବ? ନିରାଶ ହେଇଯିବ। ଆଉ ତୁମେ ଏ ସବୁ ଶାସ୍ତ୍ରର ଜିନିଷ ଗୁରୁଦେବ ସବୁବେଳେ କୁହନ୍ତି, ଯେତେ ଶାସ୍ତ୍ର ରହିଲା ସବୁ ଶାସ୍ତ୍ରରୁ ମନ୍ଥନ କରନ୍ତି, ଦୁଇଟା ଜିନିଷ ଆସିଛି ଆଉ କିଛି ନାହିଁ, ଗୁରୁ ସେବା ନାମ ସେବା, ବାସ ହରିନାମ ଠିକ ସେ କର, ଗୁରୁଙ୍କର ବୈଷ୍ଣବଙ୍କର ସେବା କର, ପାରବ। ଲିଫ୍ଟ ଅଛି ଏଇ ଗୁରୁଙ୍କର କୃପା, ନିଷ୍କପଟ ଯାହା ଆମେ ଶୁଣୁଥିଲୁ, ନିଷ୍କପଟ ମତି ବୈଷ୍ଣବର ପ୍ରତି ଏଇ ଧର୍ମ କେବେ ପାବ। ଗୁରୁ ବୈଷ୍ଣବ ପ୍ରତି ସଫଳତାର ଗୋଟେ ଅତି ସର୍ଟକଟ୍ ଫର୍ମୁଲା କିଏ ଚାହୁଁଛି, ଯେ କେଉଁ ରାସ୍ତାରେ ମୁଁ ଗଲେ ମୋର ତ ହଜାର ଦୋଷ ଆଉ ଭକ୍ତି ରହିଲାଣି, ମୁଁ ଅତ୍ୟନ୍ତ ଗଭୀର, ମୁଁ କେଉଁ ରାସ୍ତାରେ ଗଲେ ମୁଁ ପାଇଯିବି, ଆଉ କିଛି ଗୋଟେ ମୋତେ ଗୋଟେ ସନ୍ଧାନ ମିଳିବ ତାର, ଏଇଟା ଗୋଟେ ସର୍ଟକଟ୍ ରାସ୍ତା, ସବୁଠୁ ସର୍ଟକଟ୍ ୱେ। ଗୋଟେ ଜଣେ ଶୁଦ୍ଧ ବୈଷ୍ଣବଙ୍କୁ ନିଷ୍କପଟ ମତିରେ ପ୍ରାର୍ଥନା କରିବାକୁ ପଡ଼ିବ, ତାକୁ ହିଁ ଜୀବନରେ ସର୍ବସ୍ୱ ବୋଲି କରିଦେବାକୁ ପଡ଼ିବ, ବାସ ଆଉ ଆଉ ଚିନ୍ତା କରନି, ଆଉ ବ୍ୟବସ୍ଥା ସିଏ ଆମେ ଅନ୍ଧ ଭଳିଆ ସିଏ ତାଙ୍କ ରାକ୍ଷୀ ଅଛି ନେଇ ପଳେଇବେ, ଆଉ ଏ ନିଷ୍କପଟ ମତିଟା ଆମକୁ ପାଇବାକୁ ପଡ଼ିବ। ଆଉ ଇନ୍ଦ୍ର ଖୋଲି କହିଦେଉଛନ୍ତି, ପ୍ରଭୁ ମୁଁ କ'ଣ କରିବି, ମୋର ତ କ୍ରୋଧ ଆସିଗଲା, ମାନି ହେଇଗଲି। ଭଗବାନ ବହୁତ ଖୁସି ହେଇଗଲେ ଇନ୍ଦ୍ରଙ୍କର ଭାବରେ, ସେଥିପାଇଁ ଇନ୍ଦ୍ର ସହିତ କଥାବାର୍ତ୍ତା କଲେ, କହିବେ ତ୍ୱେଷା ଗୃହୀତୋ ନାସ୍ମି ଧ୍ୱସ୍ତ ସ୍ତମ୍ଭୋ ବୃଥୋଦ୍ୟମ ଈଶ୍ୱରଂ ଗୁରୁମାତ୍ମନଂ ତ୍ୱାମହଂ ଶରଣଂ ଗତଃ। ତ୍ୱେମେ ତ୍ୱେଷାଂ ଅନୁଗୃହୀତ ଅସ୍ମି ଧ୍ୱସ୍ତ ସ୍ତମ୍ଭୋ ବୃଥୋଦ୍ୟମ। ଇନ୍ଦ୍ର କେତେ ସୁନ୍ଦର ଭାବନାରେ କହୁଛନ୍ତି, ମୁଁ ଆପଣଙ୍କ ଦ୍ୱାରା କଞ୍ଚକଳ କଥା କରିଥିବି ଏଠି, ହଁ, ତଥାପି ତିରସ୍କୃତେ ନାପି ଭିଷଜ୍ଞା କୃପାଳୁ ନା ଚିକିତ୍ସିତ ରୋଗୀ ତ୍ୱୟା ଅହମ୍ ଅନୁଗୃହୀତ ଅତଏବ ସମ୍ପ୍ରତି ଧ୍ୱସ୍ତ ସ୍ତମ୍ଭ ରୋଗ। ମୋର ଗର୍ଭ ରୋଗଟା ନଷ୍ଟ ହେଇଗଲା ନା, କେମିତି? ତାର ଉଦାହରଣ ଦେଲେ, ଚକ୍ରବର୍ତ୍ତୀ ଭାରି ପ୍ରେମିକ ତ, କହିଦେଲେ କ'ଣ କହିଲେ, ତଦପି ତିରସ୍କୃତେ ନାପି, ତିରସ୍କାର ଆପଣ କରିଛନ୍ତି, କ'ଣ ଭଗବାନ ଗୋଟେ ତିରସ୍କାର କଲେଣି? ମାନେ ସିଏ ନିଜକୁ ନିଜେ ଜାଣିପାରୁଛନ୍ତି ଭଗବାନ ମୋ ଉପରେ ଅପ୍ରସନ୍ନ ଅଛନ୍ତି। ଆଉ ଉଦାହରଣ ଦଉଛନ୍ତି ତିରସ୍କାର ଶବ୍ଦର, କୋଉଥିରେ ଦଉଛନ୍ତି, ତିରସ୍କାର ନା ବି ବିଷଜ୍ଞା, ଏ ରୋଗୀ ସରି ଡକ୍ଟର ବିଷ ଚିକିତ୍ସା କରନ୍ତି, ସେ ତିରସ୍କାର କରିବେ ନା, ଆଉ କଣ ଖାଉଛୁ କି? ଆଜିକାଲି ଡକ୍ଟର କିଛି ପଚାରୁଛନ୍ତି କି? କିଛି ପଚାରିନି, କଣ ହେଇଛି, ଏ ବ୍ଲଡ୍ ଟେଷ୍ଟ କରିଦେବେ, ବ୍ଲଡ୍ ଟେଷ୍ଟ କରିଦେବେ, ତା ପ୍ରେସର ଟିକେ ମାପିଦେବେ, ଆଗରୁ ଡାଣ୍ଟିବେ ମାନେ ଦୁନିଆ ଗାଳି ଦେବେ, କ୍ରୀଡ଼ା ଖାଉଛୁ କାଇଁ ମରିବୁ କି? ସେ ଗୋଟେ ଆଉ କଣ ସେଟା, ସେ ବରମୁଣ୍ଡାରେ ଗୋଟେ ଥାଏ ହୋମିଓପାଥି ଡାକ୍ତର, ହୋମିଓପାଥି ଡାକ୍ତର, ଆଉ ସେ ସେତେବେଳେ ସବୁ ଗ୍ୟାସ ଫ୍ୟାସ ପେଟରେ ହେଇଯିବ, ଏଇଟା କିଏ ଜାଣିଛି ମନ୍ଦିରରେ ସବୁ ଖାଉଛନ୍ତି, ତୁମେ ଖାଇଲ ପାଖରେ ବସିଲେ ସିଏ ଖାଇଲେ, ତୁମେ ଦେଖିଲ ସେଟା ଖାଇଲ, ସିଏ ଯାହା ତୁମର ହଜମ ଶକ୍ତି କ'ଣ, ତୁମେ କ'ଣ ଜାଣିବ, ମା ସିନା ଜାଣୁଥିଲା, ସେ ସବୁ କରିବ ନା, ମା ମାନେ ଜାଣନ୍ତି କେଉଁଟା କେଉଁ ଜିନିଷଟା ଗରିଷ୍ଠ ଜିନିଷଟା ହଜମ ହେବାର ଉପାୟଟା ଅଛି, ଗୋଟେ ଗରିଷ୍ଠ ଜିନିଷ, ଯେମିତି ବୁଟଟା ଗୋଟେ ଗରିଷ୍ଠ ଜିନିଷ, ତା ସାଙ୍ଗରେ କ'ଣ ପକେଇଲେ ସେଟା ହଜମ ହବ ସେଟା ମା ମାନେ ଜାଣିଛନ୍ତି। ଆଉ ରୋଷେଇରେ ଗୋଟେ ପଦ୍ଧତି ରହିଛି, ପୁରୀରେ ଦେଖୁନାହାନ୍ତି, ପୁରୀରେ ଯେଉଁଠି ଗଲେ ସେ କ'ଣ ଦେବେ, ଲଙ୍କାଟା ଦେବେ, ପୁରୀରେ ଯେଉଁ ମହାପ୍ରସାଦ ବୋଲୁଛନ୍ତି, ଲଙ୍କା ଦେବେ, ଆଉ କ'ଣ ଦେବେ, ଲେମ୍ବୁ ଦେବେ, କାହିଁ ଦେବେ, ମହାପ୍ରସାଦ ତ ଲଙ୍କା ଲେମ୍ବୁ କାହିଁ ଅଲଗା ଦିଆହେଉଛି, ତୁମେ ଦେଖ ହଜମ, ନଡ଼ିଆ ରହିଲା, ଡାଲି ରହିଲେ, ତୁମେ ହଜମ କରିପାରିବ ନାହିଁ, ଲେମ୍ବୁ ରହିଲେ କ'ଣ ହବ, ହଜମ ଶକ୍ତିଟା ବଢ଼େ, ଆଲୋକ କରାହେଇଛି, ମା ମାନେ ଜାଣିଛନ୍ତି କେଉଁ ଜିନିଷରେ ସୋରିଷ ପକା ହବ, କେଉଁ ଜିନିଷରେ କ'ଣ ପକା ହବ, କେଉଁଥିରେ ଗୋଲମରିଚ ପକା ହବ, କେଉଁଥିରେ ଜିରା ପକା, ମାଆଟା ଜାଣିଛି ନା, ଆମେ କ'ଣ ଜାଣିଛେ, ମଠକୁ ଆଇଲେ ସେ ଖାଉଛି, ସେ ଖାଇଥିଲା ମୁଁ ଚଲେଇଦେବି, ସେ ଖାଇଦେଉଛି ହଜମ ହେଉଛି ନା କ'ଣ, ସୁବଳ ସବୁଥିରେ ଖାଉଛନ୍ତି, ମୋର ଚଲେଇଦେବା କଥା ହବ, ହଜମ ପେଟ ଟାଣୁ ନ ଟାଣୁ ଗ୍ୟାସ ହେଇଯାଏ, ଆଉ ସମସ୍ତେ ଯାଆନ୍ତି ସେ ଡାକ୍ତର କହିକି, ମୁଁ ମୋର ସେତେବେଳେ ମୁଁ ଆମେ କି ଜାଣିନଥିଲି, ମୁଁ ଗଲି ଗଲେ ସବୁ କ'ଣ କରନ୍ତି, ଯେ ଠାକୁରଙ୍କ କତିରେ କେକ୍ ପ୍ରଭୁ ହେରିକା ସବୁ ଯେଉଁ ମଙ୍ଗଳାଦି ପ୍ରସାଦ କରନ୍ତି, କେକ୍ ଯେଉଁ ଆମ ବାସନ ମାଜୁ କେକ୍ ପ୍ରସାଦ ନେଇଗଲି, ସିଏ କାହିଁ ପ୍ରସାଦ କଥା ବୁଝିବ, ଏଇ ଆଉ କେବେ ଆଣିବାନି ମୋ କତିକି, ତୁମେ ଗୋଟେ ବାବାଜୀ ଏଗୁଡ଼ା ଖାଉଛ କି, ତୁମେ ବାବାଜୀ ଏଗୁଡ଼ା ଖାଇ ମରିଆ ନାହିଁ ଖାଉଛ, ଆ ଗ୍ୟାସ ହେଇଛି ମୋ କତିକି ଆସୁଛ, ଏଗୁଡ଼ା ଖାଉଛ ତୁମେ, ଏଗୁଡ଼ା ମଇଦା ଗୁଡ଼ାକ, ଏଗୁଡ଼ାକ ବେକିଂ ପାଉଡର ପକେଇ, ବେକିଂ ପାଉଡର ପଡ଼ୁଥିଲା, ଏଗୁଡ଼ା ପକେଇ ଖାଉଛ, ଏଗୁଡ଼ା ତୁମେ ଏଗୁଡ଼ା କହୁଛ ଗ୍ୟାସ ହବନି, ମୁଁ ଆଜ୍ଞା ମୁଁ ଖାଉନି, କହିଲେ ଏଗୁଡ଼ା ତୁମେ ମୋ କତିକି କେବେ ଆଣିବନି, ଆଗରୁ ଡାକ୍ତର ଶୋଧୁଥିଲେ ନା, ଆଉ ଏଗୁଡ଼ା କ'ଣ ଖାଉଛ, ଆଉ ଯଦି ଖାଇବୁ ମୋ କତିକି ଆସିବୁନୁ, ଆଜିକାଲି କିଛି ନାହିଁ ଡକ୍ଟର ଭାବରେ କିଛି କହୁନି, ଇନ୍ଦ୍ର ସେଇ ଭାବରେ କହୁଛନ୍ତି। ତଦପି ତିରସ୍କୃତେ ନାପି ଭିଷଜ୍ଞା କୃପାଳୁ ନା, ସେ ତିରସ୍କାର କରୁଛି କିନ୍ତୁ କୃପାଳୁ ନା, ଆଉ ତୋ ମଙ୍ଗଳ ପାଇଁ କହୁଛି। ଆଉ ଚିକିତ୍ସିତ ଚିକିତ୍ସିତ ରୋଗୀବ, ଗୋଟେ ଚିକିତ୍ସିତ ହେଉଥିବା ରୋଗୀକୁ ତିରସ୍କାର କରିକି ବିଶେଷଜ୍ଞ ଲୋକ ଯେଭଳି କୁହେ, ଆପଣ ସେଇଭଳି ମୋତେ ମୋର ଆଜି ଗର୍ବକୁ ନଷ୍ଟ କରିଦେଲେ। ଅନୁଗ୍ରହିତ ତୋୟା ଅହମ ଅନୁଗ୍ରହିତ, ଏ ଶବ୍ଦଟି ବହୁତ ସୁନ୍ଦର, ଭାଗବତ ନା ଶବ୍ଦ ବ୍ରହ୍ମ, ତୋୟା ଅହମ ଅନୁଗ୍ରହିତ, ମୁଁ ଆପଣଙ୍କ ଦ୍ୱାରା କୃପା ଅନୁଗ୍ରହିତ ମାନେ କ'ଣ, ଆପଣ ମୋତେ ହିଁ କୃପା କଲେ। ପ୍ରଭୁଙ୍କର ସବୁଠୁ ବଡ଼ ଜିନିଷଟା କ'ଣ, ଯେ ଗୋଟେ ଉଦାହରଣ ମୁଁ ସବୁବେଳେ ସେଇଟା ଦିଏ, ଛୁଆ ମାଆକୁ ଧରିବା, ମା ଛୁଆକୁ ଧରିବା କେଉଁଟା ସେ, ଆମେ ଯୋଉ ଛୁଆ ମାଆକୁ ଯୋଉ ଧରିଛି ତାର କିଛି ଧରିବାର କିଛି, ତାର ଆଜି ଧରିଛି କାଲି ଛାଡ଼ି ଦେଇପାରେ, ଝୋଟି ବୋଲି ହା ମା ହାତ ଛାଡ଼ିଦବ, କୁହେ କିଛି ଗୋଟେ ଭଲ ଜିନିଷ ଦେଖିଦେଲେ ମା ହାତରକୁ ଛାଡ଼ିଦବ, କିନ୍ତୁ ମା ଯଦି ଧରିଥିବ, ମୋତେ ମା ଯେତେବେଳେ ଧରିଥିବ ସେ କୋଉଠି ଝୋଟି ବୋଲି ମା ତାକୁ ଟାଣ୍ଟେକି ଦବ, ମା ଧରିଲା ମାନେ କେବେ ଢିଲା କରିବନି, ଛୁଆ ଢିଲା କରିବ। ଆମର ଯୋଉ ଭକ୍ତିଟା ବର୍ତ୍ତମାନ ସେଇଆ, ଛୁଆ ଧରିଛେ ମାଆକୁ, ଆମେ ବର୍ତ୍ତମାନ ଭଗବାନ ସେଇଆ ସେ ଧରିଛେ ନା, ଆଉ ଛାଡ଼ି ଦେଇପାରନ୍ତି ସେ କ'ଣ, ଆମର କି ବଳ ଅଛି। କିନ୍ତୁ ଅନୁଗ୍ରହିତ ଅସ୍ମିତ ଶବ୍ଦଟା ଭଗବାନ ଯେତେବେଳେ ଆମକୁ ଧରିବେ, ଗୁରୁ ବୈଷ୍ଣବ ଯେତେବେଳେ ଆମକୁ ସ୍ୱୀକାର କରିନେଲେ, ଏଇ ଜୀବଟାକୁ ମୁଁ ନିଜର କରିବି, ସେଟା ସରିଲା। ଭକ୍ତିରେ ସେ ପର୍ଯ୍ୟନ୍ତ କଷ୍ଟ ହୁଏ ଆମକୁ, ଯୋଉ ଭକ୍ତିରେ ବହୁତ କଷ୍ଟ ଲାଗୁଛି ଏଥିପାଇଁ, କାହିଁକି ଆମେ ଅନୁଗ୍ରହିତ ହେଇପାରୁନି, ଆମେ ଆମ ଚେଷ୍ଟାଟା ଚଲଉଛୁ ବଡ଼ ଲୋକ ସାଙ୍ଗରେ ବନ୍ଧୁ ବାନ୍ଧିବା ଗୋଟେ ଛୋଟ କାମ, ସେଥିପାଇଁ ଆମର ଏଇଟା ଆମକୁ ବିଷୟ କେତେବେଳେ ଆମ ହାତ ଛଡ଼େଇ ଦଉଛି, କେତେବେଳେ ଧରୁଛେ କେତେବେଳେ ଛାଡ଼ି ଦଉଛି, କେତେବେଳେ ଧରୁଛେ କେତେବେଳେ ଛାଡ଼ି ଦଉଛି, କିନ୍ତୁ ସିଏ ଯେତେବେଳେ ଧରିବେ ସେତେବେଳେ ସେ ଛାଡ଼ିବେନି, ଏଇଟା ପ୍ରଭୁଙ୍କର ସ୍ୱଭାବ। ଇନ୍ଦ୍ର ସେ କଥା କହୁଛନ୍ତି, ଆପଣ ମୋତେ ଯୋଉ ତିରସ୍କାର କରିଛନ୍ତି ଭଗବାନ, ଏତେମାନେ କିଛି ଇନ୍ଦ୍ରକୁ କହିନାହାନ୍ତି, ଇନ୍ଦ୍ର ସବୁ ନିଜକୁ ନିଜେ କହିଦେଉଛନ୍ତି, ରୋଗୀକୁ ଯେଭଳି ତିରସ୍କାର କରନ୍ତି ଚିକିତ୍ସକ ତାକୁ, ସେ କୃପାଳୁ ଆପଣ ସେଭଳି ମୋର ଗର୍ବକୁ ମୋତେ ଅନୁଗ୍ରହିତ କରିକି ମୋର ଗର୍ବକୁ ବିନାଶ କଲେ। ଭଗବାନଙ୍କ ଆଗରେ ଭଗବାନ ବହୁତ ଖୁସି ହେଇକି ଇନ୍ଦ୍ରକୁ କହିବେ, ଇନ୍ଦ୍ର ମୁଁ ଜାଣିଛି ଏ ଗର୍ବ ହିଁ, ଏ ଯୋଉ ଐଶ୍ୱର୍ଯ୍ୟ ହିଁ ସବୁଥିରେ ଏହାର କାରଣ, ଧନ ସମ୍ପତ୍ତି ହେଉଛି ସବୁଥିରେ କାରଣ, ଧନ ସମ୍ପତ୍ତି ପ୍ରଭୁତ୍ତମ ଅବିବେକିତା ଏକ ଏକ ମନର୍ଥାୟମ କେଉଁ ତଜତ ଚତୁଷ୍ଟୟମ, ଯୌବନ ଧନ ସମ୍ପତ୍ତି ପ୍ରଭୁତ୍ତମ ଅବିବେକିତା ଏକମେକ ମନର୍ଥାୟ, ଯୌବନ ଯୌବନ ବୟସ ଥିବ ଏଇଗୁଡ଼ା ସବୁ ଅନର୍ଥ ନା, ଆଉ ଆମେ କହିବା ଆମେ ବାବାଜୀଙ୍କର ସାଙ୍ଗେ ଭଜନ କରିଦେବାରେ ହବନି, ବହୁତ ଧୈର୍ଯ୍ୟ ପେଶିକି ଟିକେ ରହିବାକୁ ପଡ଼ିବ, ଛଟପଟ ହେଲେ ତୁମେ କହିବ ମୁଁ ସାଙ୍ଗେ ଚାଲିଲେ ବ୍ରହ୍ମଚାରୀ ହେଇକି ଗୋଟେ ଫଟକିଣ ମୋର ସବୁ ଜିନିଷ ସମାଧାନ କରିଦେବି ନା, ଏଇଟା ସବୁ ଅନର୍ଥ ଟାଇମ୍ଟା ଏଇଟା, ଯୌବନ ଯୌବନ ଧନ ସମ୍ପତ୍ତି, ଧନ ସମ୍ପତ୍ତି ରହିଲା ଯୌବନ ଧନ ସମ୍ପତ୍ତି ପ୍ରଭୁତ୍ୱ ଗୋଟେ ପଦବୀ ମିଳିଗଲା, ଆଉ ଅବିବେକିତା ସାତ ସଂକ୍ରାନ୍ତି ବିବେକ ନ ରଖିବା, ଏକ ଏକ ମନର୍ଥାୟ ଏ ଗୋଟେ ଗୋଟେ ହେଉଛି ବଡ଼ ବଡ଼ ଅନର୍ଥ, କି ମୁତ ଚତୁଷ୍ଟ କି ମୁତ କ'ଣ କହିବା ହବ, ଚାରିଟା ଯାଙ୍କ ଯାହା ପାଖରେ ଅଛି ତା କ'ଣ କହ, ଏ ଗୋଟେ ଗୋଟେ ତୁମକୁ ଅଟକେଇକି ରଖିଦବ ଜୀବନ ସାରା, କେତେ ଜନ୍ମ ଅଟକେଇ ରଖିଦବ, ଯୌବନ ସମୟରେ ତୁମେ ଭଗବାନ ଡାକିବା କ'ଣ ଛୋଟ କଥା, କାମ ତୁମକୁ ପୀଡ଼ା ଦବ ବିଭିନ୍ନ ମତି ଭ୍ରଷ୍ଟ କରେଇବ, ତ ସେ ସମୟ ତାକୁ ତୁମେ ଅତିକ୍ରମ କରିବା ପାଇଁ ଚାହୁଁଥିଲେ, ମୁନି ଋଷି 60,000 ବର୍ଷ 70,000 ବର୍ଷ କେବଳ ତପସ୍ୟା କରୁଥିଲେ କ'ଣ ଭଗବାନ ପାଇବା ପାଇଁ, ମୁଁ ତାର ବସି ଚିନ୍ତା କରେ ସେମାନେ ଭଗବାନ ପାଇବା ପାଇଁ ଗୋଟେ ନାରୀ କବଳରୁ କେବଳ ବଞ୍ଚିବା ପାଇଁ, ପ୍ରଭୁଙ୍କୁ ପାଇବା ପାଇଁ କ'ଣ କରୁଥିଲେ, ମୁଁ ସମାଜ ଭିତରେ ରହୁଥିଲେ ଅର୍ଣ୍ଣ ଖାଉଥିଲେ ସେମାନେ ପାରୁନଥିଲେ, ଆମେ କ'ଣ ପାରିବା, ଆମେ କେବଳ ଅନୁଗ୍ରହିତ ହେଇକି କେବଳ ଖାଲି ଗୁରୁ ବୈଷ୍ଣବଙ୍କର ସେବା କରିକି ଗୋଟେ ବଡ଼ ଆଶା ନେଇକି ବଞ୍ଚିକି ରହିଛେ, ଏଇ ସର୍ଟକଟ୍ ରାସ୍ତାଟା କେତେବେଳେ ତୁ ଅହେତୁକି କୃପା, ଏଇଟା ହବ ହିଁ ହବ, ଯଦି ସେମାନେ କୃପା ନ କରିବାର ଇଚ୍ଛା ଥିଲେ ତାହେଲେ ଏସବୁ କାହିଁକି ଆରମ୍ଭ କରିଛନ୍ତି, ସେ କାହିଁକି ଏଇଟା ଆରମ୍ଭ କରିଛନ୍ତି। ଯେତେବେଳେ ପ୍ରଭୁପାତଙ୍କର କନ୍ଭରସେସନଟା ମୁଁ ସବୁ ପଢେ ଇଂଲିଶରେ, ପ୍ରଭୁପାତ ଲେଖନ୍ତି ଏତେ ସୁନ୍ଦର, ପ୍ରଭୁପାତ ବିଦେଶୀ ଭକ୍ତମାନଙ୍କୁ ପ୍ରଶଂସା କରୁଛନ୍ତି, ପୁରା ଅନ୍ତର ଖୋଲା, ଗୋଟେ କପଟତା ନୁହେଁ, ମୁଁ ଦେଖା ରହି ପ୍ରକୃତରେ ପ୍ରଭୁପାତ ପ୍ରଭୁପାତ କହୁଛନ୍ତି, ମୋତେ ଲାଗୁଛି ତୁମେମାନେ ମୋର ସବୁ ରିଲେଟିଭ୍ ଥିଲ, ତୁମେ ସବୁ ପୂର୍ବବର୍ଷ ପୂର୍ବଜନ୍ମ ଭାରତୀୟ ଥିଲ, ମୋର ସବୁ ମୋତେ ସାହାଯ୍ୟ କରିବା ପାଇଁ ତୁମେ ସବୁ ଆସିଛ, ପ୍ରଭୁପାତ ଖୋଲିକି ସବୁ କହିଦିଅନ୍ତି, କାରଣ କୌଣସି ଜୀବ ଏଭଳି ଡେଡିକେସନ ଗୋଟେ ଜୀବନ ସବୁବେଳେ କାମ ଅଛି ନା, ସ୍ୱାର୍ଥ ଅଛି ନା, ସେ କାହିଁକି ଗୋଟେ ସାଧୁ କେତେ ଭଲ ପାଇବ 70 ବର୍ଷର ସାଧୁ, ତାଙ୍କ ପାଇଁ ଗୋଟେ କାହିଁ ଦିନରାତି କାମ କରିବ, କାହିଁ କଲେଜ କିଏ ଟଙ୍କା ଆଣିକି ପୁଣି ଦେଇଦେବ ଗୋଟେ ମନ୍ଦିର ତିଆରିବୁ, ସେ କାହାର ବାପର ଯିଏ ନଥିଲେ ମାଆର ଯିଏ ନଥିଲେ କାହିଁକି କାମଟା କରି। ସାଧୁଗୁରୁ ମାନଙ୍କର ସବୁବେଳେ ଆମମାନଙ୍କ ସ୍ଥିତି ତାଙ୍କୁ ଜଣା, ତାଙ୍କ ସ୍ଥିତିଟା ଆମକୁ ଜଣା ନାହିଁ, ଏଥିପାଇଁ ପରୀକ୍ଷାରେ ଫେଲ ହେଉଛି। ଆମ ଜୀବନର ଯୋଉ ପତନର କାରଣ, ପତନ ଗୋଟେ କିଛି ନାହିଁ, ଆମ ଜୀବନର ପତନଟା ହେଉଛି ଏଇଟା, ତାଙ୍କ ସ୍ଥିତିଟା ଆମକୁ ଜଣା ହେଉନି କିନ୍ତୁ ଆମ ସ୍ଥିତିରେ ସେ ଜାଣିଛ। ଆମେ କଣ କରୁଛୁ, ତାଙ୍କ ସ୍ଥିତିରେ ସବୁବେଳେ ମାପିବା ପାଇଁ ଚେଷ୍ଟା କରିଛେ, ଏଇଟା ହେଲା ଆମର ଭୁଲ, ଆଉ କିଛି ନାହିଁ। କୌଣସି ଭୁଲ ନାହିଁ ଭକ୍ତିରେ, ଭକ୍ତିରେ ହରିନାମଟା ଖାଲି କରିକି ଜଣେ ଆରାମସେ, ସେ କଣ ଅପରାଧ ହଉଛି ହଉ କଣ ବି ହଉ, ସେତେବେଳେ ଗୋଟିଏ ଜିନିଷ ଜାଣିଦେଲା ସେ ପାର ହେଇଯିବ। ଏଇ ନିଷ୍କପଟ ମତେ ବୈଷ୍ଣବ ପ୍ରତି, ଖାଲି ବୈଷ୍ଣବ, ତାପରେ ବ୍ୟବସ୍ଥା ସେ କରିଦେବେ, ସେ ଆସେ ହାତ ଧରିକି ଆମକୁ ନବା ନାଇଁ, ଛାଡ଼ି ବାଟରେ ପଳେଇବେ, କେବେ ବାଟରେ ଛାଡ଼ିକି ସେ ଯିବେନି। ଆମର ଆଧ୍ୟାତ୍ମିକ ଯୋଉ ବୁଦ୍ଧି ରହୁଛି କଣ, ସବୁବେଳେ ମାପିବା, ଶାସ୍ତ୍ର ଦ୍ୱାରା ମାପୁଛେ, ଜ୍ଞାନ ଦ୍ୱାରା ମାପୁଛେ, ବୁଦ୍ଧି ବିବେକ ଦ୍ୱାରା ସଦଗୁରୁକୁ ମାପୁଛେ, ନାଇଁ ସେ ଅତର୍କ୍ୟ ବସ୍ତୁ, ତାଙ୍କ ପାଖରେ ଆମକୁ କେବେ, ଆମେ ସେଥିପାଇଁ ଶାସ୍ତ୍ର କହିଥିଲେ ଶ୍ରୀଗୁରୁ ଚରଣ ପଦ୍ମ, ଉପରକୁ ଉଠିବାକୁ ଚେଷ୍ଟା କରନି। ବୁଦ୍ଧିରେ ବୁଦ୍ଧି ମାପିବାକୁ ତୁମର କେମିତି ସାହସ ହେଇଗଲା, ମୁଖକୁ ଦେଖିବ, କହିଲ ତୁମ ସ୍ଥାନ ତୁମେ ଯେତେ ଉପରକୁ ଗଲେ ତାଙ୍କ ଚରଣ ପାଖରେ ରୁହ, ସେତିକି ସେତିକି ଆମେ ସବୁବେଳେ ରହିବା, ସେତିକି ଆମେ ରହିଗଲେ ବଞ୍ଚିଯିବା। ଆଧ୍ୟାତ୍ମିକ ବୁଦ୍ଧି ଆସିଗଲା ତ ସରିଗଲା, ଆଉ ବଡ଼ ବିଶେଷ କିଛି ଆମର ଯୋଗ୍ୟତା ଦରକାର ନାହିଁ, ଗୋଟେ ଯୋଗ୍ୟତା ଏଇଟାକୁ ଖାଲି ଧର, କିଏ ବି ଏଇଟା ମୋ ପାଇଁ ପ୍ରଯୁଜ୍ୟ, ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ, ଏଥିରେ ଯଦି ଟିକେ ବିଚ୍ୟୁତ ହେଇଯିବା ସରିଲା, ଆଉ ପାରିବାନି, ଧରିଦେବ ମାୟା। ଏଇଟା ବହୁତ ବଡ଼ ସାଧନର ପଥ ହେଇଥିଲେ ବି ବହୁତ ବଡ଼ ସହାୟକର ପଥ, ଏଇଟା ମନେ ରଖିବାକୁ ପଡ଼ିବ। ସେ ଲେଖିଲେନି, ସତ୍ରୀଚିନୋୟମ୍ ପନ୍ଥା ଲୋକ କ୍ଷମ କୁତ ଭୟମ୍ ସୁଶୀଳା ସାଧବ ଯତ୍ରୋ ନାରାୟଣ ପରାୟଣ। ସୁଖଦେବ କହୁଛନ୍ତି, ପରୀକ୍ଷିତ ଜ୍ଞାନ ମାର୍ଗ ଭଳି ଅସହାୟ ଚକ୍ ସିଦ୍ଧ ସ୍ୱାମୀ ଲେଖିଲେ, ସେଠି ସିଦ୍ଧ ସ୍ୱାମୀଙ୍କୁ କିଏ ଚିହ୍ନିବାକୁ ହେଲେ ତାଙ୍କୁ ଅଜାମିଳକର ଟିକାଟା ପଢ଼ିବାକୁ ପଡ଼ିବ। କେତେ ବଡ଼ ରସିକ ସିଏ, ନାମଙ୍କୁ କେତେ ଭଲ ପାଆନ୍ତି, ଆଉ ଭକ୍ତିଙ୍କୁ କେତେ ଭଲ ପାଆନ୍ତି, କହିଲେ ସତ୍ରୀଚିନ୍ ଅୟମ୍ ପନ୍ଥା ଲୋକ କ୍ଷମ କୁତ ଭୟମ୍ ସୁଶୀଳା ସାଧବ ଯତ୍ରୋ ନାରାୟଣ ପରାୟଣ। ସିଦ୍ଧ ସ୍ୱାମୀ ସିଧା ଲେଖିଲେ, ସେଠି ଜ୍ଞାନ ମାର୍ଗ ଅସହାୟ, କର୍ମ ମାର୍ଗ ଆଶ୍ଚର୍ଯ୍ୟପୂର୍ଣ୍ଣ, କର୍ମ ମାର୍ଗରେ ସବୁ ଆଶ୍ଚର୍ଯ୍ୟ ନା, ଆଉ ସେ ଗୋଟେ ପୁଣ୍ୟ କରିଦେଲା ମୁଁ ତାଠୁ ଅଧିକା ପୁଣ୍ୟ କରିବି। ଜ୍ଞାନ ମାର୍ଗର ଅସହାୟ, ଜ୍ଞାନୀଟା ଆଉ ଗୋଟେ ଜ୍ଞାନୀ କ'ଣ ସାହାଯ୍ୟ କରିପାରିବ, ସେ ଧ୍ୟାନରେ ବସିଥିବ, ଏ ଧ୍ୟାନରେ ବସିଥିବ, କିଛି କରିପାରିବ, ଭିକ୍ଷାପକୁ କିଛି ସାହାଯ୍ୟ କରିପାରିବେ। କିନ୍ତୁ ଭକ୍ତି ମାର୍ଗ ସୁଶୀଳା ସାଧବ ୟତ୍ରୋ ନାରାୟଣ ପରାୟଣ, ଏଠି ସୁଶୀଳା ସାଧବ ମାନେ ଆସୁଛନ୍ତି, ସେମାନେ କିଦୃଶ ସାଧବ, ନାରାୟଣ ପରାୟଣ, ଭଗବତ ପରାୟଣ ସାଧବ ମାନେ ଆସୁଛନ୍ତି, ତାଙ୍କୁ ଆମେ ଯଦି ନ ଚିହ୍ନିପାରିଲେ ଆଉ କ'ଣ କିଛି ହେଇପାରିବ। ସେ ଆମକୁ ଠିକ ସେ ଜାଣିଛନ୍ତି, କେବଳ ଆମର ସାଧନ, ଆମେ ଯଦି ସାଧନ କିଛି ଯିବ ନଥାଏ ଗୋଟିଏ, ତେଣୁ ଶୁଦ୍ଧ ଭକ୍ତଙ୍କୁ ଜାଣ, ବାସ୍ ଏତିକି ସାଧନ, ଆଉ କିଛି ବଡ଼ ଭଗବାନ ଆମେ କ'ଣ ଆଜ୍ଞା ଜାଣିବା, ଭଗବାନ କ'ଣ ଜାଣିବା, କେବଳ ତାଙ୍କୁ ଜାଣିବା ଦରକାର, ସବୁବେଳେ ତାଙ୍କୁ ପ୍ରାର୍ଥନା କରିବା ଦରକାର, ସେ ଯେତେବେଳେ ଆମକୁ ଅନୁଗ୍ରହିତ ହେଇଯିବେ ସରିଲା। ସେଥିପାଇଁ ସେ ଲେଖିଦେଲେ ଯଶ୍ୟ ପ୍ରସାଦ ଆତ୍ମ ଭଗବତ ପ୍ରସାଦ, ଏଇଟାକୁ ସେଥିପାଇଁ ସେ କହିଦେଲେ, ଅନୁଗ୍ରହିତର ଜିନିଷ, ଅନୁଗ୍ରହିତ ଅସ୍ମି ହିଁ ଇନ୍ଦ୍ର କହୁଛନ୍ତି, ମୋର ଏଇ ଗର୍ବକୁ ଆପଣ ବିଦୃତ କରିକି ମୋତେ କୃପା ହିଁ କରିଛନ୍ତି, ଅନୁଗ୍ରହ କରିଛନ୍ତି, ମୋତେ ନିଜର ବୋଲି କରିଛନ୍ତି, କେଉଁ ଗୋଟେ ନାହିଁ ଭଜନ ନିଜର, କର ମୋର ଆତ୍ମସାତ, ଆମେ ଆମେ ପ୍ରାର୍ଥନା ଦେବୁ ନା, କ'ଣ ଯୋଗ୍ୟତା ବି ଶକ୍ତି ବୁଦ୍ଧିହୀନ ଆମି ଅତି ଦିନ, କର ମୋର ଆତ୍ମସାତ, ଗ୍ରସିତ ଆତ୍ମସାତ, ମୋର ଶକ୍ତି ନାହିଁ, ମୋର ବୁଦ୍ଧି ନାହିଁ, ମୁଁ ହୀନ, ଶକ୍ତି ବୁଦ୍ଧିହୀନ, ଶକ୍ତିହୀନ ବୁଦ୍ଧିହୀନ, ଶକ୍ତି ବୁଦ୍ଧିହୀନ ଆମେ ଅତି ଦିନ, ମୋତେ ନିଜ ଆତ୍ମସାତ କରିନିଅନ୍ତୁ, ନିଜର କରିନିଅନ୍ତୁ, ଏଇଟା ଅନୁଗ୍ରହିତ ଅସ୍ମି, ନିଜର କରିନିଅନ୍ତୁ, ଯିଏ ଯାହାକୁ ନିଜର କରେ ତା ଦୋଷ ଦୁର୍ବଳତା ଦେଖିବନି, ସଂସାର ଦେଖୁନା, ସଂସାର ଏଇଟା ନାହିଁ, ଏଇଟା ଏଇଟା ସେଇଟା ସେ ଏଠି ଯାହା ସେଠି ସେଇଟା ଆପ୍ଲିକେବୁଲ ହବ, ପ୍ରିନ୍ସିପଲଟା ଆପ୍ଲିକେବୁଲ, ଏଠି ଯଦି ଜଣେ ଯାହାକୁ ଭଲ ପାଉଛି ସବୁବେଳେ ଦେଖିବ ତାକୁ ତା ଦୋଷଟାକୁ ଢାଙ୍କିବ, ଏ ଗ୍ରହଣ କରିନେଇଛି ନା, ସେ କ'ଣ କରେ, ସେ ଭଗବାନ ଯଦି ଆମକୁ ଭଲ ପାଇଗଲେ କୌଣସି କୌଣସି ଗୁଣ ଦ୍ୱାରା ଆମକୁ ଗ୍ରହଣ କରିଦେଲେ, ସେ ଆମ ଦୋଷ ଦୁର୍ବଳତା ଦେଖିବେ, ଏଇଟା ଚ୍ୟାଲେଞ୍ଜ ଆମ ପାଇଁ, ଏଇଟା ବଡ଼ ଚ୍ୟାଲେଞ୍ଜ ଲାଗୁଛି, ମୋ ସ୍ୱଭାବ ଏମିତିକା ମୋର, ଏଇଟା ଭଗବାନ ପାଇଁ ଚ୍ୟାଲେଞ୍ଜ ନୁହେଁ, ଆମକୁ କେବଳ ତାଙ୍କ ନିଜର ହବାର ଅଛି, ଏ ଗୁରୁ ବୈଷ୍ଣବଙ୍କର ନିଜର ହବାର ଅଛି, ସେ ଆମକୁ ଯଦି ଆତ୍ମସାତ କରିଦେଲେ ଆମକୁ ଭଲ ପାଇଗଲେ ସେ ଆଉ ଦେଖିବେନି, ଯିଏ ଯାକ ଭଲ ପାଏ ତା ଦୋଷଟାକୁ ତା ଆଗରେ ବଡ଼ ଦୋଷ ନୁହେଁ, କିଛି ନାହିଁ, ଚୋର ମା କେବେ କହିବେନି ମୋ ପୁଅ ଚୋର ବୋଲି। ମୋ ପୁଅ କଣ କରିଛି କି, କେତେ ଲୋକ ଚୋରି କରିଛନ୍ତି, ଆଉ ମୋ ପୁଅ କଣ କରିଛି। ହଉ ଗୋଟେ ଉଠେଇ ଆଣିଲା ସେ ଜିନିଷଟା, କଣ ସରକାର ତ ଚୋରି କରି ଖାଇବେ। ମା ମା ମନ କେବେ ମାନିବନି ମୋ ପୁଅ ଚୋର ବୋଲି, ସେ ମା ନା ତାକୁ ଭଲ ପାଇଛି। ଭଗବାନଙ୍କୁ ଯଦି ଯଦି କୌଣସି ହିସାବରେ ସାଧୁ ରାମ ଗ୍ରହଣ କରିନେଲେ ସେ ଆମର ହଜାର ଦୋଷ କେବେ ଦେଖିବେ। ସେ ଜାଣିଛନ୍ତି ଯେଉଁଟା ଭବସାଗର ଭିତରେ ରହିଛି, ଏ କାମରୁ ଜନ୍ମ ହେଇଛି, ଏ କୋଉ ପବିତ୍ର କଣ ସୁଖ ଦେବ ନା କଣ, ଏହାର କେଉଁଠି ସୃଷ୍ଟି ହେଇଛି, କାମରୁ ସୃଷ୍ଟି ହେଇଛି ଜୀବଟା। ଆମର ସୃଷ୍ଟିଟା କେଉଁଠୁ, ଆମ ପିତାମାତା କଣ ତପ କରି ଜନ୍ମ କରିଛନ୍ତି। ମୁଁ ତ ସବୁବେଳେ ଏଇଟା ଚିନ୍ତା କରେ, ଆମକୁ କଣ ଭଗବାନ କହିବେ, ଭଗବାନ କହିଲେ ମୋ ଭଗବାନ ଏଇ ଉତ୍ତର ଦିଆ ହବ। ଆପଣ ମତେ କଣ କହୁଛନ୍ତି ମୋ ଶୁଦ୍ଧ ପ୍ରେମ କଥା, ଆମର ଜନ୍ମ କେଉଁଠୁ, ଆମ ବାପା ମା କଣ ତପ କରିକି ଭଗବାନ ଡାକିକି ଆମକୁ ଜନ୍ମ ଦେଇଛନ୍ତି କି, ଆମକୁ ଜନ୍ମ ଦେଇଛନ୍ତି କୋଉଥିପାଇଁ, ତାଙ୍କ ସୁଖ ଭୋଗ ପାଇଁ, ତାଙ୍କର ତାଙ୍କର ଇଚ୍ଛା ହେଲା ଦେହ ଭୋଗ କେବେ, ଆମର ଜନ୍ମ ହେଇଛି, ଆପଣ ଆମକୁ ଏଇଠି କାଢ଼ିଛନ୍ତି। ବଞ୍ଚେ ଆପଣ ବଞ୍ଚେ ମାରିଲେ ଦୋଷ ଦେଖିଲେ କଣ ହବ, ସିଏ ଅନୁକୃତ ହବାର ଅଛି। ସେଥିପାଇଁ ଏଇ ସରଳ ପ୍ରୋସେସ ଦିଆ ହେଲା, ପ୍ରୋସେସଟା ବହୁତ ଭକ୍ତି ଯୋଗର କେତେ କେତେ ସିକ୍ରେଟ ଜିନିଷ ରହିଲା। ସଂସ୍କାର ଥିଲେ ଜଣେ ଭଟ୍ଟ ଧରିଦେବ, ହଁ ଏଇଟା ରାସ୍ତା, ଆଉ ତା ଭିତରେ ସବୁଠୁ ବଡ ଜିନିଷ ହେଲା ଏଇଟା, ତାଙ୍କୁ ଜାଣିବାକୁ ଚେଷ୍ଟା କରିବା ଦରକାର। ଜୀବନର ବଡ ତପସ୍ୟା ହେଲା ସାଧୁ ଗୁରୁ ବୈଷ୍ଣବଙ୍କର ସ୍ଥିତିକୁ ଜାଣିବା ଦରକାର। ତାପରେ ସେ ତାଙ୍କ ଗୁରୁପାର ତ ସବୁ ଆପଣଙ୍କ ଯଦି ପଳେଇ ଆସିବେ ବ୍ୟବସ୍ଥା, ଆଉ ସେ ବ୍ୟବସ୍ଥା କରିଦେବେ, ଆଉ ସେଟା ଅନୁଗୃହିତ କରିବେ ସିଏ। ହରେ କୃଷ୍ଣ, ଜୟ ଗ୍ରନ୍ଥରାଶ୍ରଦ ଭାଗବତମ କି ଜୟ, ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ, ନିତାଇ ଗୌର ପ୍ରେମାନନ୍ଦେ।